वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 58 अध्याय श्लोक 22। कालिंदी समाख्याता, कालिंदी समाख्याता, बसामि यमुना जले, बसामि यमुना जले, निर्मिते भवने पित्रा, निर्मिते भवने पित्रा, जावदच्युतदर्शनम्, जावदच्युतदर्शनम्। कालिंदीति समाख्याता, वसामि यमुना जले, निर्मिते भवने पित्रा, जावदच्युतदर्शनम्। कालिंदीति समाख्याता, ये अनुपम तो साउंड अच्छा साउंड आस तो हाँ समाख्याता, वसामि यमुना जले, निर्मिते भवने पित्रा, जावदच्युत दर्शनम्। हरे कृष्ण प्रस्तवाक्य सदानंद मातृवृंद, आप मन गांव भागवत कथा को स्वागत जना जाऊँगी। यमुना नदी तट रे ये घटना होती वृंदावन रे, न वृंदावन न इंद्रप्रस्थ बा वर्तमान दिल्ली, दिल्ली निकट रे जो यमुना नदी रही, से यमुना नदीर घटना सहीटर कथा आम श्रवण करुचे। तेणु अर्जुन जो जाए पचारे बहुत सुंदरी से तपस्या करुले, जो प्रश्न पचारे से कालिंदी ये भाव तीनोटी श्लोक से प्रश्नर उत्तर दे अंतिम श्लोक ये श्लोक कहते कालिंदी समाख्याता, आख्यात आख्यात मैंने बहुत प्रतिज्ञा कौन बहुत कौन बहुत से तांकर ख्यात ख्यात बहुत तांकर प्रशंसा चारिआड़े सब प्रत्येक आख्यात ये जाइए चारिआड़े व्यापी जाइए तांकर नाम कालिंदी, कालिंदी तांकर नाम हो कालिंदी, कालिंदी यमुना जल जय महावन जो रही कालिंदी। तेणु कालिंदी इति समाख्याता, तेणु ये प्रसिद्ध नाम कालिंदी। कालिंदी पुराण में वर्णना कर गंगा एवं यमुना जदि दुटी जाक उन्नत नदी, किंतु गंगा नदी हूँ कौन ना गंगा नदी भगवान पाद पद्म उद्भूत होती, गंगा नदी भगवान पाद पद्म उद्भूत होती, गंगा नदी हूँ चित जल। भागवत तुलसी गाय भक्त जने चतुर्धावी ग्रह कृष्णा एई चारि सनी। भागवत तुलसी गंगा एवं भक्त ए चारि जन ए भगवान भली, तेणु ये जो गंगा जल भगवान पाद पद्म उद्भूत होती, तेणु ये गंगा जल महान इसमें महान तीन लोक को पवित्र कर दौ गंगा जल। भागवत दशम स्कंद प्रथम अध्याय वर्णना कर भाव गंगा जल तीन लोक को पवित्र कर दौ गंगा जल स्वर्ग मर्त्य पाताल तीन लोक, तेणु से भाव भगवान कथा तीन लोक को पवित्र करदेव ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଣୀ ପୁନାଧି ଭକ୍ତାରଂ ପୃଚ୍ଛକଂ ଶ୍ରୋତୃଂ ତତ୍ପାଦ ଶରୀରଂ ଯଥା। ଯେଉଁଭଳି ଭାବରେ ଭଗବାନ ପାଦ ପଦ୍ମରୁ ଉଦ୍ଭୁତ ଗଙ୍ଗା ନଦୀ ତିନି ଲୋକକୁ ପବିତ୍ର କରିଦେଉଛନ୍ତି, ସେହିଭଳି ଭାବରେ ଭଗବାନଙ୍କ ବିଷୟରେ ଯେଉଁ କଥା ହେଉଛି, ଯେ ପ୍ରଶ୍ନ ପଚାରୁଛନ୍ତି, ଆଉ ଯେ କଥା କହୁଛନ୍ତି, ଏବଂ ଯେଉଁମାନେ ଶ୍ରବଣ କରୁଛନ୍ତି, ସେମାନେ ତିନି ଜଣ ଯାକ ପବିତ୍ର ହୋଇଯାଉଛନ୍ତି। ବକ୍ତା ଯିଏ ସେ ଫୁଲ୍ ଆଟେନସନ୍, ତାଙ୍କର ଗୋଟିଏ ସେକେଣ୍ଡ ଏପଟ ସେପଟ ହେବ ନାହିଁ, ତେଣୁ ସିଏ ଅଧିକ ପବିତ୍ର ହେଉଛନ୍ତି। ଯିଏ ଯେତିକି ଶ୍ରବଣ କରିବ ସେ ସେତିକି ପବିତ୍ର ହେବେ। ତେଣୁ ବକ୍ତା ଯିଏ ସେ ପୂର୍ଣ୍ଣ ସାବଧାନରେ କହିବେ, ସିଏ ଆଉ ଏପଟ ସେପଟ ହେଲେ ହେବ ନାହିଁ। ଆଉ ଯେ ପୃଚ୍ଛକମ୍, ଯାହାର ପ୍ରଶ୍ନ ରହିଛି, ତାର ବହୁତ ଆଗ୍ରହ ରହିଛି କଥା ଶୁଣିବାରେ, ତେଣୁ ସିଏ ମଧ୍ୟ ବହୁତ ଆଟେନସନ୍ରେ ଶ୍ରବଣ କରୁଛନ୍ତି। ଆଉ ଶ୍ରୋତା ଯେଉଁମାନେ, ତାଙ୍କ ଉପରେ ନିର୍ଭର କରୁଛି କିଭଳି ଭାବରେ ସେମାନେ ଶ୍ରବଣ କରିବେ। ଯେଉଁଭଳି ଭାବରେ ଶ୍ରବଣ କରିବ ସେ ସେଇଭଳି ଭାବରେ ଫଳପ୍ରାପ୍ତ ହେବେ, ତେଣୁ ସେହିଭଳି ଭାବରେ ପବିତ୍ର ହୋଇଯିବେ। ଯାହା ହେଲେ ବି ଶୁଣିଲା ମାନେ ପବିତ୍ର ହୋଇଯିବେ। ତେଣୁ ଗଙ୍ଗା ନଦୀର ଏହିଭଳି ଭାବରେ ଅନେକ ମହାତ୍ମା ରହିଛନ୍ତି, କିନ୍ତୁ ଯମୁନା ନଦୀର ମହାତ୍ମା ଏତେ ସେମିତି ଆମେ ଜଣାପଡ଼ୁନାହିଁ କେଉଁଠି ରହିଛି, କ'ଣ ହେଇଛି, କେଉଁ କେଉଁ ଶାସ୍ତ୍ରରେ ଶାସ୍ତ୍ରରେ ଥାଇପାରେ। କିନ୍ତୁ ଗୋଟିଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଗଙ୍ଗା ନଦୀର ଜଳ ଯେଉଁ ରହିଛି ଏତେ ପବିତ୍ର ଜଳ, ଗଙ୍ଗା ନଦୀର ଜଳ ଯେଉଁ ଜଳକୁ ସ୍ପର୍ଶ କରିକିରି ସାଗରର ପୁତ୍ରମାନେ, 60,000 ପୁତ୍ରମାନେ ସେମାନେ ସ୍ୱର୍ଗକୁ ଗଲେ, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଗଙ୍ଗା ନଦୀଙ୍କର ଏତେ ମହାତ୍ମା ରହିଛି ଭାଗବତମରେ, ଭଗବତ ଗୀତାରେ ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଯମୁନା ନଦୀଙ୍କ ବିଷୟରେ ଗଙ୍ଗା ନଦୀ କ'ଣ ଭଗବତ ଗୀତା ବା ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, ଅନ୍ୟ କୌଣସି ଶାସ୍ତ୍ର ସବୁ ଥାଇପାରେ। କିନ୍ତୁ ଗୋଟିଏ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଗଙ୍ଗା ଜଳ ଯଦି 100 ଗୁଣ ପବିତ୍ର କରାଯିବ ତାହେଲେ ସେ ହେଉଛି ଯମୁନା ଜଳ। ଏ ଗଙ୍ଗା ଜଳ ଯେଉଁ ପବିତ୍ରତା ରହିଛି, ତାକୁ 100ରେ ଗୁଣିଲେ ଯେତିକି ହେବ ପବିତ୍ର, ସେଇଭଳି ଭାବେ ଯମୁନା ଜଳ କାଳିନ୍ଦୀ ପ୍ରଖ୍ୟାତ ଏଭଳି ଭାବରେ ଯମୁନା। ତେଣୁ ଗଙ୍ଗା ଏବଂ ଯମୁନା ଭିତରେ କିଏ ଯଦି ଶ୍ରେଷ୍ଠ ବୋଲି କୁହାଯିବ, ଏଇଟା ଜୀବ ଗୋସ୍ୱାମୀ ସେଇଟାକୁ ସ୍ଥାପନ କରିଛନ୍ତି। ଯମୁନା ଜଳ ହେଉଛନ୍ତି ଆହୁରି ବହୁତ ପବିତ୍ର, କାରଣ ଯମୁନା ଜଳରେ ଭଗବାନଙ୍କର ଅନେକ ସବୁ ଲୀଳା ହେଇଛି। ବୃନ୍ଦାବନ ଲୀଳା ଯେଉଁ ହେଲା ଭଗବାନ 11 ବର୍ଷ କାଳ, ଯମୁନା ନଦୀରେ ସବୁ ଲୀଳା ହେଲା। ପିଲାଦିନରୁ, ଛୋଟ ପିଲାରୁ, ପିଲାଦିନରୁ ଯମୁନା ନଦୀ ଯେତେବେଳେ ଜନ୍ମ ହେଇଥିଲେ, ଭଗବାନଙ୍କ ଆବିର୍ଭାବ ଆସିବ, ଦିବସ ଆସିବ, ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି, ଯେତେବେଳେ ଭଗବାନ ଜନ୍ମ ହେଇଥିଲେ, ଜନ୍ମରେ ଯମୁନାକୁ ଗଲେ, ଯମୁନାକୁ ସ୍ପର୍ଶ କରିବା ପାଇଁ, ଯମୁନାକୁ ନିଜର ଦର୍ଶନ ଦେବା ପାଇଁ, ଯେଉଁ ଆସିଲେ ବସୁଦେବ ତାଙ୍କର ପୁତ୍ରଙ୍କୁ ଧରିକି ଆଣିକି ଆସିଲେ ମଥୁରାରୁ, ଗୋକୁଳକୁ ଯାଉଛନ୍ତି, ଯମୁନା ନଦୀ ପାର ହେଉଛନ୍ତି, ଯମୁନା ନଦୀ ପାର ହେଉଛନ୍ତି, ଯମୁନା ଚାହୁଁଛନ୍ତି ଭଗବାନଙ୍କ ପାଦକୁ ସ୍ପର୍ଶ କରିବେ, କେମିତି ସ୍ପର୍ଶ କରିବେ। ତେଣୁ ଯମୁନାରେ ବଢ଼ି ଆସିଗଲା ଏବଂ ଭଗବାନ ଯେତେବେଳେ ବସୁଦେବ ତାଙ୍କର ମସ୍ତକରେ ଗୋଟେ ଦୋଳରେ ରଖିକିରି କୃଷ୍ଣଙ୍କୁ ଧରିକି ନେଉଛନ୍ତି, ତାଙ୍କର ନାମକରଣ ହେଇନି ସେତେବେଳକୁ, ଆମେ କହୁଛେ ବର୍ତ୍ତମାନ କୃଷ୍ଣ ବୋଲି, ସେତେବେଳେ ତାଙ୍କର ନାମକରଣ ହେଇନଥିଲା। ବସୁଦେବ ଚିନ୍ତା କରୁଥିବେ ମୋର ପୁତ୍ର ବାସୁଦେବ, ବସୁଦେବଙ୍କ ପୁତ୍ର ହେଉଛି ବାସୁଦେବ, ତେଣୁ ବସୁଦେବ ଏଇଭଳି ଭାବେ ଚିନ୍ତା କରୁଥିବେ ମୋ ପୁତ୍ର ବାସୁଦେବ ଚିନ୍ତା କରୁଥିବେ, ଏବଂ ଯମୁନା ନଦୀ ଚିନ୍ତା କରୁଛନ୍ତି କେମିତି ତାଙ୍କ ପାଦ ସ୍ପର୍ଶ କରିବି। ତେଣୁ ଯମୁନା ନଦୀରେ ବଢ଼ି ଆସିଗଲା, ବଢ଼ି ଆସିକିରି ଭଗବାନ ପାଦକୁ ଯେତେବେଳେ ସ୍ପର୍ଶ କରିଦେଲେ ସେତେବେଳେ ପୁଣି ବଢ଼ି ସମାନ ହେଇଗଲା, ଜଳ ବାଟ ହେଇଗଲା, ବାଟ ଦେଇଦେଲେ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁଦିନ ଆବିର୍ଭାବ ହେଲେ, ଆବିର୍ଭାବ ଯେଉଁଦିନ ହେଲେ ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ, ସେହିଦିନ ହିଁ ଯମୁନା ଭଗବାନଙ୍କ ପାଦକୁ ସ୍ପର୍ଶ କରିଛନ୍ତି। ଏହିଭଳି ଭାବରେ ଯମୁନା ନଦୀ ରହିଛନ୍ତି, ଯମୁନା ନଦୀ କେତେ ତାହାର ମହାତ୍ମ୍ୟ ରହିଛି ଯମୁନା, ଏବଂ କାଳିନ୍ଦୀ ମଧ୍ୟ କୁହାଯାଏ, ଯମୁନାର ଗୋଟିଏ ନାଁ ହେଉଛି କାଳିନ୍ଦୀ। ଯମୁନାର ଜଳ ହେଉଛି କଳା, ଗଙ୍ଗାର ଜଳ ହେଉଛି ଧଳା, ଗଙ୍ଗା ଏବଂ ଯମୁନା ଏଇଭଳି ଭାବରେ ରହିଛି ଯମୁନା ଜଳ, ଶ୍ୟାମବର୍ଣ୍ଣ ବା କଳା, ଏବଂ ଗଙ୍ଗାର ଜଳ ହେଉଛନ୍ତି ଧଳା। ତେଣୁ ଏ ଯେଉଁ ରହିଛନ୍ତି ଭଗବାନଙ୍କର ପ୍ରିୟସୀ, ଯମୁନା ଭଗବାନ ପ୍ରିୟସୀ, ଯମୁନା ବା କାଳିନ୍ଦୀ, କାଳିନ୍ଦୀ ଯମୁନା ଭଗବାନ ତାଙ୍କୁ ବିବାହ କରିବେ, ଚତୁର୍ଥ ବିବାହ ଭଗବାନଙ୍କର ହେବ। ତେଣୁ ଏଇଠି ବିବାହ ପୂର୍ବର କଥା ଏଇଟା। ତେଣୁ ସେ ଅର୍ଜୁନ କହୁଛନ୍ତି କାଳିନ୍ଦୀ ଇତି ସମାଖ୍ୟାତା, ପ୍ରସିଦ୍ଧ ଏଇ ଯେଉଁ ନଦୀ ରହିଛି କାଳିନ୍ଦୀ ନଦୀ, ଗୋଟେ ପର୍ବତ ରହିଛି କଳନ୍ଦ ପର୍ବତ, କଳନ୍ଦ ପର୍ବତ ନା କ'ଣ ତା ନା କଳିନ୍ଦ, କଳିନ୍ଦ ପର୍ବତ ଗିରିବର ରହିଛି କଳିନ୍ଦ ପର୍ବତ। ଗଙ୍ଗା ନଦୀ ବାହାରୁଛନ୍ତି କେଉଁଠୁ, ଗଙ୍ଗୋତ୍ରୀ ହିମାଳୟ, ହିମାଳୟରୁ ବାହାରୁଛନ୍ତି ଗଙ୍ଗା ନଦୀ। ସେହିଭଳି ଯମୁନା ନଦୀ ବାହାରିଛନ୍ତି କଳିନ୍ଦ ପର୍ବତରୁ। ଏ କଳିନ୍ଦ ପର୍ବତ ହେଉଛନ୍ତି ସୂର୍ଯ୍ୟଦେବ, ଭଗବାନ ସୂର୍ଯ୍ୟଦେବ, ଭଗବାନ ସୂର୍ଯ୍ୟଦେବ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ କଳିନ୍ଦ ପର୍ବତ ରୂପରେ ରହିଛନ୍ତି। ତେଣୁ ତାଙ୍କର ସେହି ପର୍ବତରୁ ବାହାରୁଛନ୍ତି ଏ କାଳିନ୍ଦୀ, କାଳିନ୍ଦୀ ପ୍ରଖ୍ୟାତ ରହିଛନ୍ତି ଯମୁନା, ଯମୁନା ନଦୀ ପ୍ରଖ୍ୟାତ ରହିଛନ୍ତି। ସେ କଥା କହୁଛନ୍ତି କାଳିନ୍ଦୀ ଇତି ସମାଖ୍ୟାତା ବସାମି ଯମୁନା ଜଳେ। ଏ ଯମୁନା ମଧ୍ୟ ଏ କାଳିନ୍ଦୀଙ୍କର ଗୋଟେ ଛାୟା, କାଳିନ୍ଦୀ ହେଉଛନ୍ତି, ଯମୁନାକୁ ମଧ୍ୟ କାଳିନ୍ଦୀ ବୋଲି କୁହାଯାଏ। ଯମୁନା ହେଉଛନ୍ତି ଏ କାଳିନ୍ଦୀଙ୍କର ଗୋଟେ ଛାୟା ରୂପ, ଦୁଇ ରୂପରେ ରହିଛନ୍ତି କାଳିନ୍ଦୀ। ମୁଖ୍ୟ ମୁଖ୍ୟ ରୂପରେ ସେ ହେଉଛନ୍ତି ଭଗବାନଙ୍କର ପତ୍ନୀ ହେବେ, କିନ୍ତୁ ଏ ଛାୟା ରୂପରେ ସେ ହେଉଛନ୍ତି ସମୁଦ୍ରଙ୍କ ପତ୍ନୀ, ସମୁଦ୍ରଙ୍କ ପତ୍ନୀ ହେଉଛନ୍ତି ଛାୟା ରୂପରେ। ତେଣୁ ସେ କଥା ସେ କହୁଛନ୍ତି କାଳିନ୍ଦୀ ଇତି ସମାଖ୍ୟାତା ବସାମି ଯମୁନା ଜଳେ। କାଳିନ୍ଦୀ ଇତି ସମାଖ୍ୟାତା ଯେତେବେଳେ କହୁଛନ୍ତି, ଅର୍ଜୁନ ଚିନ୍ତା କରୁଛନ୍ତି ଆପଣ କେଉଁଠି ରହୁଛନ୍ତି, କେଉଁଠି ରହୁଛନ୍ତି, ନା ମୁଁ ବସାମି ଯମୁନା ଜଳେ, ଏଇ ଜଳରେ ମୁଁ ରହୁଛି, ଯମୁନା ଜଳେ, ସେ ଜଳରେ ସିଏ ରହୁଛନ୍ତି, ସିଏ ବସାମି ଯମୁନା ଜଳେ। ନା କେମିତି ବସ ଯମୁନା ଜଳରେ କେମିତି ରହୁଛନ୍ତି, ଯମୁନା ଜଳରେ ନଦୀରେ ଜଳରେ ବହୁତ ପ୍ରକାର ଜୀବ ରହିଛନ୍ତି, କେତେ ପ୍ରକାର ଜୀବ ରହିଛନ୍ତି ଜଳରେ, ଜଳ ଯାହା ନବଲକ୍ଷଣୀ, ନଅ ଲକ୍ଷ ପ୍ରକାର ଜୀବ ରହିଛନ୍ତି, ନଅ ଲକ୍ଷ ପ୍ରକାର ଜୀବ ରହିଛନ୍ତି। ଆମେ ଚିନ୍ତା କରିପାରିବା ନାହିଁ ଏତେ ପ୍ରକାର ଜୀବ, ନଅ ଲକ୍ଷ କ'ଣ ଛୋଟିଆ ହେଲାଣି, ମାଛ ଫାଛ ଆମେ ଖାଲି ଯାଉଛୁ ଜଳରେ ଖାଲି ମାଛ ଶାମୁକା ଗେଣ୍ଡା ସବୁ ରହିଛନ୍ତି, କିନ୍ତୁ ନଅ ଲକ୍ଷ ପ୍ରକାର ଜଳ ଜୀବ ରହିଛନ୍ତି। ବୈଜ୍ଞାନିକମାନେ କହନ୍ତି ଗୋଟେ ସମୟ ଥିଲା ଯେଉଁଥିରେ କି ଥିଲେ ଗୋଟେ ଏଭଳି ଜୀବ, ଅଦ୍ଭୁତ ଜୀବ, କ'ଣ ତା ନା ଆଉ ନାହିଁ ବୋଲି କହୁଛନ୍ତି ସେ ଜୀବ, କିନ୍ତୁ ପ୍ରକୃତରେ ସେଭଳି ଜୀବ ନଥିଲେ, କ'ଣ ତା ନାଁଟା ମୋର ମନେ ପଡ଼ୁନି। ସେମିତି ପ୍ରଭୁପାଦ ମହାରାଜ କହନ୍ତି ସେମିତି କେହି ଜୀବ ନଥିଲେ, ଏ ବୈଜ୍ଞାନିକମାନେ ମନ କଳ୍ପନା ଜିନିଷ, ଏଭଳି ଗୋଟେ ଅଦ୍ଭୁତ ଜୀବ ଥିଲା, ବିରାଟ ବଡ଼ ଜୀବ ଥିଲା, ସବୁ ଲୋକମାନଙ୍କୁ ଖାଇ ଦେଉଥିଲା, ଏସବୁ କଥା ରହିଛି, ବର୍ତ୍ତମାନ ନାହିଁ ବୋଲି କହୁଛନ୍ତି, ନା ସେଇଟା ନଥିଲା, କିନ୍ତୁ ଗୋଟେ ଜୀବ ରହିଛି ଜଳରେ, ଏଭଳି ଜୀବ ରହିଛନ୍ତି ତିମିଙ୍ଗିଳ, ତିମି ଯେଉଁ ରହିଛି ବିରାଟ ବଡ଼ ଜୀବ ତିମି, ତାକୁ ଗିଳିଦେବ, ତେଣୁ ତାହାର କିଭଳି ଭାବରେ ଶରୀର ହେଇଥିବ ଚିନ୍ତା କରନ୍ତୁ, ସେ ଜଳରେ ସବୁ ରହିଛନ୍ତି, ଏଭଳି ଜୀବ ସବୁ ରହି ଜଳ ଜୀବ ତିମିଙ୍ଗିଳ ବୋଲି କୁହାଯାଇଛି, ତିମିଙ୍ଗିଳ ବିରାଟ ବିରାଟ ଜୀବ, ଆମେ ଚିନ୍ତା କରିପାରିବା ନାହିଁ, ଏସବୁ ଜଳରେ ଏଭଳି ରହିଛନ୍ତି। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ତମେ କ'ଣ ସେଇଭଳି ଭାବରେ ଜଳରେ ବୁଲୁଛ ଚାରିଆଡ଼େ ନା କ'ଣ, ନା ନା ମୁଁ ହେଉଛି ଏ ଯେଉଁ ଯମୁନା ଜଳରେ କେମିତି ରହିଛି, ନା ନିର୍ମିତ ଭବନେ ପିତ୍ରା, ମୋର ପିତା ଗୋଟେ ଭବନ ତିଆରି କରିଛନ୍ତି ଜଳରେ, ଜଳରେ ବହୁତ ଭବନ ରହିଛି, ଜଳରେ ଏଭଳି ଭାବରେ ରହିଛି ଭଗବାନ ଜଳରେ। ଜଳର ମନ୍ତ୍ରୀ ହେଉଛନ୍ତି ବରୁଣ ଦେବ, ଜଳର ଦେବତା ହେଉଛନ୍ତି ବରୁଣ ଦେବ, ଏ ଜଣେ ଆଦିତ୍ୟ, ଏ ଆଦିତ୍ୟଙ୍କର ପୁତ୍ର ଆଦିତ୍ୟ, ତେଣୁ ବରୁଣ ଦେବ ଜଳରେ ରହିଛନ୍ତି, ଜଳ ଭିତରେ ତାଙ୍କର ଭବନ ରହିଛି। ଗୋଟେ ଥର ଦଶମ ସ୍କନ୍ଧ ଅଠେଇଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଗୋଟେ ଥର ଏକାଦଶୀ ଯେତେବେଳେ ଭଗବାନ ଯେଉଁ ଲୀଳାଟି କରିଥିଲେ ଗୋବର୍ଦ୍ଧନ ଲୀଳାଟି, ଶୁକ୍ଳ କ'ଣ କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟାରୁ ନବମୀ, ଏ ସାତ ଦିନ ଧରି ଭଗବାନ ଗୋବର୍ଦ୍ଧନ ଧାରଣ କଲେ, ଗୋବର୍ଦ୍ଧନ ଧାରଣ କଲେ, ଏହିସବୁ ଲୀଳା ସବୁ ସାତ ଦିନ କାଳ ଦଶମ ସ୍କନ୍ଧ ଚବିଶରୁ ସତେଇଶ ଏ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଲୀଳା ଗୋବର୍ଦ୍ଧନ ଧାରଣ ଲୀଳା ଭଗବାନ ଯେତେବେଳେ ଆଠ ବର୍ଷରେ ହେଇଥିଲେ ବା ସାତ ବର୍ଷ ଜଷ୍ଟ କମ୍ପ୍ଲିଟ୍ ହେଇଥିଲା, ସେହି ସମୟରେ ଭଗବାନ ଗୋବର୍ଦ୍ଧନକୁ ଧାରଣ କରିଥିଲେ, ସାତ ଦିନ ଧରିକିରି ଧାରଣ କଲେ। ତେଣୁ ଏଇଟା ଯେଉଁ ଲାଷ୍ଟ ଯେଉଁ ତୃତୀୟ ଦଶମୀ, ତା ପରଦିନ ଏକାଦଶୀ, ଏକାଦଶୀରେ ଇନ୍ଦ୍ର ଆସିକରି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ, କ୍ଷମା ପ୍ରାର୍ଥନା କଲେ। ଗୋବିନ୍ଦ କୁଣ୍ଡ ରହିଛି ବର୍ତ୍ତମାନ ମଧ୍ୟ, ସେ ରହିଛି ଗୋବିନ୍ଦ କୁଣ୍ଡ, ଯେଉଁ ଏକାଦଶୀ ଭଗବାନଙ୍କୁ ଅଭିଷେକ କରେଇଲେ ସେ କୁଣ୍ଡରେ ଜଳରେ ଗୋବିନ୍ଦ କୁଣ୍ଡ ହେଉଛି। ଭଗବାନ ନାମ ହେଲା ଗୋବିନ୍ଦ। ପୁରନ୍ଦର ନାମ ରଖେ ଦେବ ଶ୍ରୀ ଗୋବିନ୍ଦ, ଦ୍ରୌପଦୀ ରଖିଲ ନାମ ଦେବ ଦୀନ ବନ୍ଧୁ। ଏଇଭଳି ଭାବରେ ଗୋବିନ୍ଦ ନାମ ରଖ, ଭଗବାନଙ୍କ ନାମ ସେଇଦିନଠାରୁ ଗୋବିନ୍ଦ ହେଲା, ତା ପୂର୍ବରୁ ଗୋବିନ୍ଦ ହୋଇନଥିଲା। ଅନେକ ନାମ ଭଗବାନଙ୍କର ରହିଛି, ତେଣୁ ଏ ସୁରଭି ମଧ୍ୟ ଭଗବାନଙ୍କର ନାମ ରଖିଲେ ଗୋବିନ୍ଦ, ଗୋବିନ୍ଦ। ତେଣୁ ଏଇ ଯେଉଁ ଗୋବିନ୍ଦ ରହିଛନ୍ତି, ଏହିଭଳି ଭାବରେ ଏକାଦଶୀରେ ଦେବତାମାନେ ଆସିକରି ଭଗବାନଙ୍କୁ ଅଭିଷେକ କଲେ, ଇନ୍ଦ୍ର ସବୁ କ୍ଷମା ପ୍ରାର୍ଥନା କଲେ, ଏସବୁ କଥା ରହିଛି। ତା ପରଦିନ ଦ୍ୱାଦଶୀ ତିଥିରେ ଏକାଦଶୀ, ବ୍ରଜବାସୀମାନେ ସବୁ ଏକାଦଶୀ କରୁଛନ୍ତି, ବ୍ରଜବାସୀ ନନ୍ଦ ମହାରାଜ ମଧ୍ୟ ଏକାଦଶୀ କରିଥିଲେ। ତେଣୁ ତା ପରଦିନ ଭୋରୁ ଭୋରୁ ରାତି ପାଇନାହିଁ, ଅସୁର ବେଳା ରହିଛି, ବିଭିନ୍ନ ସମୟରେ ରାତିରେ ବିଭିନ୍ନ ଅସୁର ବେଳା ରହିଛି। ବ୍ରହ୍ମ ମୁହୂର୍ତ୍ତ, ବ୍ରହ୍ମ ମୁହୂର୍ତ୍ତ ଯେଉଁ ରହିଛି ଚାରିଟା ପୂର୍ବରୁ ସ୍ନାନ କରିବା କଥା, ଏଇଟା ବ୍ରହ୍ମ ମୁହୂର୍ତ୍ତ, ସେହି ସମୟରେ ସ୍ନାନ କଲେ ବହୁତ ଫଳ ରହିଛି। ଆଉ ଅସୁର ବେଳା ସବୁ ରହିଛି, ବିଭିନ୍ନ ରାତିରେ ସ୍ନାନ ଯେଉଁ ଅସୁର ବେଳା ସବୁ ରହିଛି, ତେଣୁ ସେହି ବେଳାରେ ନନ୍ଦ ମହାରାଜ ଯେତେବେଳେ ସ୍ନାନ କରିଦେଲେ, ଦ୍ୱାଦଶୀ ପାରଣା କରିବା ପାଇଁ ସ୍ନାନ କରି ଯମୁନା ନଦୀରେ ସ୍ନାନ କରୁଥିଲେ, ଯମୁନା ନଦୀରେ ଯେତେବେଳେ ବୁଡ଼ି ଯାଇଛନ୍ତି ଜଳରେ, ଆଉ ଉଠିଲେ ନାହିଁ, ଜଳରେ ବୁଡ଼ିକିରି ଉଭାନ ହୋଇଗଲେ। ତାଙ୍କର ଯେଉଁ ଯାଇଥିଲେ, ତାଙ୍କର ସେବକମାନେ ଯାଇଥିଲେ, ଯେତେବେଳେ ଦେଖିଲେ ନନ୍ଦ ମହାରାଜ କୁଆଡ଼େ ପଳେଇଲେ, ନନ୍ଦ ମହାରାଜ, ନନ୍ଦ ମହାରାଜ ଯେତେବେଳେ ପାଟି କଲେ, ଜୋରେ ପାଟି କଲେ, ନନ୍ଦ ମହାରାଜ, ନନ୍ଦ ମହାରାଜ କହିଲେ, ଭଗବାନ ଶୟନ କରିଥିଲେ, ଶୟନ କରିଥିଲେ ଗୋକୁଳରେ। ନା ସେତେବେଳେ ସେ ବୃନ୍ଦାବନରେ ରହିଥିଲେ, ଭଗବାନ ବୃନ୍ଦାବନରେ ରହିଥିଲେ, ଶୟନ କରିଥିଲେ ତାଙ୍କର କକ୍ଷରେ, ଭଗବାନ ବା ତାଙ୍କର ମନ୍ଦିରରେ ଶୟନ କରିଥିଲେ। ଏଣୁ ଭଗବାନ ଶୁଣିପାରିଲେ, ଯମୁନା ନଦୀରେ ଯେତେବେଳେ ତାଙ୍କର ନନ୍ଦ ମହାରାଜ ସେବକମାନେ ବଡ଼ ଜୋରରେ ପାଟି କଲେ, ନନ୍ଦ ମହାରାଜ, ନନ୍ଦ ମହାରାଜ, ତେଣୁ ଇଏ କୃଷ୍ଣ ଧାଇଁଲେ, ଧାଇଁକିରି ଯମୁନା ନଦୀକୁ ଡେଇଁଲେ, ଯମୁନା ନଦୀକୁ ଡେଇଁକିରି ସେ ଜଳ ଭିତରେ ପ୍ରବେଶ କରି ଯାଇକିରି ପହଞ୍ଚିଗଲେ କେଉଁଠି, ବରୁଣଙ୍କର ଇଏରେ, ବରୁଣଙ୍କର ଯେଉଁ ରହିଛି ତାଙ୍କର ଭବନ ରହିଛି, ସେଠି ଯାଇ ପ୍ରବେଶ କରିଗଲେ। ପ୍ରବେଶ କଲାବେଳକୁ ଦେଖୁଛନ୍ତି ବରୁଣ ଭବନରେ ତାଙ୍କର ପିତା ନନ୍ଦ ମହାରାଜ ସେଇଠି ରହିଛନ୍ତି, ଏବଂ ବରୁଣ ଯେତେବେଳେ ଦେଖିଦେଲେ କୃଷ୍ଣଙ୍କୁ ଦେଖିଦେଲେ, ସେତେବେଳେ ଆସି ବରୁଣ ତାହାଙ୍କର ପାର୍ଷଦମାନଙ୍କ ସହିତ ଭଗବାନ କୃଷ୍ଣଙ୍କର ଭଜନ କରୁଛନ୍ତି, ଭଗବାନଙ୍କର କୃଷ୍ଣଙ୍କର ସବୁ ତାଙ୍କୁ ପୂଜା କଲେ, ବହୁତ ସୁନ୍ଦର ପୂଜା କଲେ। ଏ ଶ୍ଳୋକଟି ରହିଛି, ଜୟଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବେ, ଇଏ ହେଉଛନ୍ତି ଭଗବାନ, ଯାହାଙ୍କର ପାଦ ପଦ୍ମରୁ ଉଦ୍ଭୁତ ନଦୀକୁ ଗଙ୍ଗା ବୋଲି କୁହାଯାଏ, ଆଉ କିଏ ଭଗବାନ ହେଇପାରିବେ। ଅଥାପି ଯେତେ ଅଥାପି ଏତେ ଯେଉଁ ରହିଛି ଭଗବାନଙ୍କର ପାଦ ପଦ୍ମରୁ ଯେଉଁ ନଦୀ ବାହାରିଛି ଗଙ୍ଗା, ଯିଏକି ତିନି ଭଗବାନଙ୍କୁ ପବିତ୍ର କରିଦେଉଛନ୍ତି, କୋ ନାମ ଲୋକେ ଭଗବତ ପଦାର୍ଥ, ଆଉ କିଏ ଭଗବାନ ହେଇପାରିବେ। ଏଇଭଳି ଭାବରେ ସିଏ ହେଉଛନ୍ତି ଭଗବାନ, ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସବୁ ଦିବ୍ୟ ସ୍ତବରେ ସ୍ତୁତି କରନ୍ତି, ଇଏ ହେଉଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ଯେତେବେଳେ ପହଞ୍ଚିଗଲେ ଭଗବାନ, ଯାଇ ପହଞ୍ଚିଗଲେ ଡାଇରେକ୍ଟ ଜାଣି ଭଗବାନ ସବୁ ଜାଣିଛନ୍ତି, କେଉଁଠି ବରୁଣଙ୍କ ଭବନ ରହିଛି ଭଗବାନ ଜାଣିଛନ୍ତି। ତେଣୁ ସେଇଠି ଯେତେବେଳେ ଯାଇ ପହଞ୍ଚିଗଲେ, ବରୁଣ ଯେତେବେଳେ ଦେଖିଲେ ଭଗବାନ ଆସୁଛନ୍ତି, ସେତେବେଳେ ସେ ଉଠି ପଡ଼ିଲେ, ଉଠି ପଡ଼ି ସବୁ ତାଙ୍କୁ ପ୍ରଣାମ କରିକିରି ତାଙ୍କୁ ସ୍ତୁତି କରୁଛନ୍ତି, ବହୁତ ସୁନ୍ଦର ସ୍ତୁତି କରିଛନ୍ତି। ନମସ୍ତୁ ଭିୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ ନ ଯତ୍ର ଶ୍ରୁଏତେ ମାୟା ଲୋକ ସୃଷ୍ଟି ବିକଳ୍ପନା, ପ୍ରଭୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ନମସ୍ତୁ ଭିୟଂ ଭଗବତେ ଭଗବାନ। ନନ୍ଦ ମହାରାଜ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ମୋତେ ବାନ୍ଧିକି ରଖିଛନ୍ତି, ମୋତେ ବାନ୍ଧିକି ରଖିଛନ୍ତି, ମୋ ପୁଅକୁ ପୂଜା କରୁଛନ୍ତି, ଏଇଭଳି ଭାବେ ବରୁଣ ଚିନ୍ତା କରୁଛନ୍ତି। ତେଣୁ ସେଠି ବରୁଣ ଭଗବାନଙ୍କ ସ୍ତୁତି କରୁଛନ୍ତି, ଏଇଭଳି ଭାବେ ନମସ୍ତୁ ଭିୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ, ବରୁଣ ଏ ଭଗବାନ ଏ କ'ଣ ଏ ଜଣେ ଅଦିତି ଅଦିତିଙ୍କ ପୁତ୍ର ଆଦିତ୍ୟ ଏମାନେ ସବୁ ଭଗବାନ ତତ୍ତ୍ୱ ଜାଣନ୍ତି, ତେଣୁ ଭଗବାନ କିଭଳି ଭାବରେ ଭଗବତ ବସ୍ତୁ ସେ ଜାଣନ୍ତି। ଭଗବାନଙ୍କୁ ତିନି ଭାବରେ ଅନୁଭୂତ ହୁଅନ୍ତି ଭଗବାନ, ବ୍ରହ୍ମ ପରମାତ୍ମା ଏବଂ ଭଗବାନ। ଯେଉଁମାନେ ଜ୍ଞାନୀମାନେ ଭଗବାନଙ୍କୁ କେବଳ ବ୍ରହ୍ମ ରୂପରେ ଅନୁଭବ କରନ୍ତି ଏବଂ ଯୋଗୀମାନେ ପରମାତ୍ମା ରୂପରେ ତାଙ୍କୁ ଅନୁଭବ କରନ୍ତି ଏବଂ ଭକ୍ତମାନେ ଭଗବତ ରୂପରେ ଅନୁଭବ କରନ୍ତି। ତେଣୁ ସେ କହିଲେ ଜାଣିଛନ୍ତି ସେ ଆପଣ ହେଉଛନ୍ତି ସେଇ ବ୍ରହ୍ମ, ଆପଣ ହେଉଛନ୍ତି ପରମାତ୍ମା ଏବଂ ଆପଣ ହେଉଛନ୍ତି ଭଗବାନ। ତେଣୁ ସେ ପ୍ରାର୍ଥନା ନମସ୍ତୁଭ୍ୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ ନ ଯତ୍ର ଶୃୟତେ ମାୟା ଲୋକ ସୃଷ୍ଟି ବିକଳ୍ପନା। ଯଦିଓ ସେ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି, ମାୟା ଜଗତକୁ ସୃଷ୍ଟି କରିଛନ୍ତି, ସତ୍ୱ ରଜ ତମ ତିନି ଗୁଣ ଭିତରେ ଆମେ ରହିଛେ, ଆମେ ନ ଚାହିଁଲେ ମଧ୍ୟ ଏ ଗୁଣକୁ ଗୁଣ ଆମକୁ ବାନ୍ଧିକି ରଖିଛି। ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସତ୍ୱ ରଜ ତମେ ଇତି ଗୁଣା ପ୍ରକୃତି ସମ୍ଭବାତ ନିବଧ୍ନତି ମହାବାହୋ ଦେହେ ଦେହି ନମ ବ୍ୟୟମ। ଏ ଯେଉଁ ତିନୋଟି ଗୁଣ ରହିଛି ଆମେ ନ ଚାହିଁଲେ ମଧ୍ୟ ସେ ତିନି ଗୁଣ ଆମକୁ ବାନ୍ଧିକି ରଖିଛି, କେବଳ ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ଏ ମାୟାର ଉଦ୍ଧାର ପାଇପାରିବ, ନହେଲେ ପାଇପାରିବ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଡାଇନୋସରସ୍ 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 ବୋଲି ଗୋଟେ ଥିଲା, ବୈଜ୍ଞାନିକମାନେ କହୁଛନ୍ତି ଏଭଳି ଜୀବ ଥିଲା ଯେଉଁଠୁ ଅଦ୍ଭୁତ ଜୀବ ବହୁତ ଲୋକଙ୍କୁ ସବୁ ହତ୍ୟା କରିଦେଉଥିଲେ ଡାଇନୋସରସ୍, ଏବେ ନାହିଁ ବୋଲି କହୁଛନ୍ତି ବୈଜ୍ଞାନିକମାନେ ଏଭଳି ଭାବରେ କହୁଛନ୍ତି, କିନ୍ତୁ ପ୍ରକୃତରେ ସେଭଳି କିଛି ଜୀବ ନାହିଁ ପ୍ରଭୁପାଦ ମହାରାଜ କହିଛନ୍ତି। କିନ୍ତୁ ଜଳରେ ଗୋଟେ ଇଏ ରହିଛି, ତିମିଙ୍ଗଳ ରହିଛି ବୋଲି ସେଇଟାକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଡାଇନୋସରସ୍ ବୋଲି କିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଆମର ମନେ ପଡ଼ିଗଲା, ମୁଁ କହିଦେଲି। ତେଣୁ ଏହିଭଳି ଭାବରେ ବରୁଣଙ୍କୁ ସବୁ ସ୍ତୁତି କରୁଛନ୍ତି, ବରୁଣ ଭଗବାନଙ୍କ ସ୍ତୁତି କରୁଛନ୍ତି। ଭଗବାନ ଯଦିଓ ମାୟା ଜଗତକୁ ସୃଷ୍ଟି କରିଛନ୍ତି କିନ୍ତୁ ତାଙ୍କ ପାଖରେ ମାୟାର ପ୍ରଭାବ ନଥାଏ, ବରଂ ଯେଉଁମାନେ ସେ ଭଗବାନଙ୍କ ଶରଣରେ ଯିବେ ସେମାନେ ମାୟାରୁ ପାର ହୋଇଯିବେ। ଭଗବାନଙ୍କ ଶରଣରେ ଯଦି ଆମେ ଯିବା ତାହେଲେ ମାୟାରୁ ଉର୍ଦ୍ଧକୁ ଯାଇପାରିବା। ତେଣୁ ଭଗବତ ଯେଉଁ ଚିତ୍ ଜଗତ ରହିଛି, ଭଗବାନଙ୍କ ଧାମ ରହିଛି, ସେଠି ଏସବୁ ନାହିଁ, ସେଠି ନିଦ୍ରା ନାହିଁ, ସେଠି ନିଦ୍ରା ନାହିଁ। ତେଣୁ ନିଦ୍ରା କେମିତି ଯିବେ, ନିଦ୍ରା କେମିତି ଯିବେ? ଭଗବାନଙ୍କ ସେବାରୁ ଯେତେବେଳେ ବିଚ୍ୟୁତ ହେବ ସେତେବେଳେ ନିଦ୍ରା ହେବ, ସେବାରୁ ଯେତେବେଳେ ରହିବେ ସେତେବେଳେ ନିଦ୍ରା ହେବ ନାହିଁ, ତେଣୁ ସେଠି ନିଦ୍ରା ନାହିଁ। ତମଗୁଣ ତମଗୁଣ ରହିବାରୁ ନିଦ୍ରା ହେଉଛି, ଆମର ନିଦ୍ରା ହେଉଛି ମାନେ ତମଗୁଣ ରହିଛି, ଆମର ତମଗୁଣ ବର୍ଷପଟ ଦେଇକି ଆମେ ନିଦ୍ରା ଯାଉଛେ, ରଜଗୁଣ ବର୍ଷପଟ ଦେଇକି ବିଭିନ୍ନ କ୍ରୋଧ ସବୁ ଆସୁଛି, କାମ କ୍ରୋଧ ସବୁ ଆସୁଛି, ଲୋଭ ଏସବୁ ଆସୁଛି। କିନ୍ତୁ ସେଠି କେଉଁଠି ରହିବ, ତମଗୁଣ ରଜଗୁଣ ରହିବ, କାମ କ୍ରୋଧ ଲୋଭ ନିଦ୍ରା ଏସବୁ କେମିତି ଆସିବ, ଏସବୁ ନାହିଁ ସେଠି ଚିତ୍ ଜଗତରେ, ସେଠି ମାୟାର ସ୍ପର୍ଶ ନାହିଁ। ଏବଂ ଅନ୍ୟମାନଙ୍କ କଥା କ'ଣ କହିବା, ଭଗବାନ ଭକ୍ତମାନଙ୍କୁ ମଧ୍ୟ ସେସବୁ ନାହିଁ, ସେମାନେ ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ ଯେଉଁମାନେ ସେମାନେ ଶୁଅନ୍ତି ନାହିଁ। ପ୍ରଭୁପାଦ ମହାରାଜ ଦିନକୁ 2 ଘଣ୍ଟା 2.5 ଘଣ୍ଟା ଶୋଉଥିଲେ, ଆମେ 12 ଘଣ୍ଟା ଶୋଇଲେ ମଧ୍ୟ ଆମର ନିଦ ଲାଗୁଛି, ଆହୁରି ଭାଗବତ କଥାରେ ମଧ୍ୟ ନିଦ ଲାଗୁଛି, 24 ଘଣ୍ଟା ଶୋଇଲେ ମଧ୍ୟ ଆମେ ଶୋଇପାରିବୁ, ଏଭଳି ରହିଛି ଆମର ତମଗୁଣ ପ୍ରାଧାନ୍ୟ ରହିଛି ଆମ ଉପରେ ଏଭଳି ଭାବରେ ରହିଛି। ତେଣୁ ଏ ଯେଉଁମାନେ ଭଗବାନଙ୍କୁ ଶୁଦ୍ଧ ଭକ୍ତ ତାଙ୍କର ଏଇ ତମଗୁଣ ନଥାଏ, ତାଙ୍କର ନିଦ୍ରା ନଥାଏ। ନିଦ୍ରାହାର ବିହାର କାଦି ବିଜିତ ନା ଚାତ୍ୟନ୍ତ ଦିନ ଚ ଯୋଉ ବନ୍ଦେ ରୂପ ସନାତନୁ ରଘୁ ଯୁଗୌ ଶ୍ରୀଜୀବ ଗୋପାଳକୁ। ଏଇଭଳି ଭାବରେ ଷଡ଼ଗୋସ୍ୱାମୀ ସେମାନେ ଶୋଉନଥିଲେ, ରାତିରେ ଶୋଉନଥିଲେ, ବହୁତ କଷ୍ଟରେ 2 ଘଣ୍ଟା 2.5 ଘଣ୍ଟା ଶୋଉଥିଲେ ଶୋଉଥିଲେ, ସେଇଟା ମଧ୍ୟ ସବୁବେଳେ ହେଉନଥିଲା, ସବୁବେଳେ ଭଗବାନଙ୍କର ଗୁଣ କୀର୍ତ୍ତନ ବ୍ୟସ୍ତ ରହୁଥିଲେ। କୃଷ୍ଣ କୀର୍ତ୍ତନ ଗାନ ନଟନ ବର ପ୍ରେମାମୃତାମ୍ବୁ ନିଧି ଧୀରା ଧୀର ଜନ ପ୍ରିୟ ପ୍ରିୟ କର ନିର୍ମତ୍ସର ପୂଜିତ ଶ୍ରୀ ଚୈତନ୍ୟ କୃପାବର ଭୁବି ଭୁବ ବାରବହନ୍ତାରକୋ ବନ୍ଦେ ରୂପ ସନାତନୌର ଭୁଜୁଗ ଶ୍ରୀଜୀବ ଗୋପାଳକ ଶ୍ରୀଜୀବ ଗୋପାଳ ସେଟାକୁ ସ୍ୱାମୀ ସବୁବେଳେ ଭଗବାନଙ୍କର ନାମ ଚାଲିଛି ନା କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପରୁ ଉତ୍କୀର୍ତ୍ତନ ଜୋରେ କୀର୍ତ୍ତନ କରୁଥିଲେ ଭଗବାନଙ୍କର ନାମକୁ କୃଷ୍ଣ ଉତ୍କୀର୍ତ୍ତନ କୃଷ୍ଣ କୀର୍ତ୍ତନ ଗାନ କୀର୍ତ୍ତନ କରୁଥିଲେ ଗାନ କରୁଥିଲେ ନର୍ତ୍ତନ କରୁଥିଲେ ପ୍ରେମାମୃତା ପ୍ରେମ ରୂପକ ଅମୃତରେ ଅମୃତ ସାଗରରେ ବୁଡ଼ି ଯାଉଥିଲେ ସେ କୃଷ୍ଣ ପ୍ରେମାମୃତାମ୍ବୁ ନିଧି ଏଭଳି ଭାବରେ ସାଗରରେ ପ୍ରେମର ଅମୃତ ସାଗର ପ୍ରେମର ଅମୃତ ସାଗର କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପରୁ ପ୍ରେମାମୃତାମ୍ବୁ ନିଧି ଧୀର ଧୀର ଜନପ୍ରିୟ ସେ ଷଡ଼ଗୋସ୍ୱାମୀ ଏଭଳି ଥିଲେ ଧୀର ଏବଂ ଅଧୀର ଭୌତିକ ଜଗତରେ ଅଧିକାଂଶ ବ୍ୟକ୍ତି ହେଉଛନ୍ତି ଅଧୀର ବ୍ୟକ୍ତି ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଆମେ ଅଧୀର ଅବସ୍ଥାରୁ ଧୀର ଅବସ୍ଥାକୁ ଆସିବା ଭଗବତ ଗୀତା ଆରମ୍ଭରେ ଭଗବାନ ସେଇଟା କହିଲେ ଧୀର ସ୍ତତ୍ରଣମ ହୁଏତି ଧୀର ବ୍ୟକ୍ତି ଯେଉଁମାନେ ସେମାନେ ମୃତ୍ୟୁ ପାଇଁ କୌଣସି ଭୟ ହେବନି ତାଙ୍କର ଯାହାର ମୃତ୍ୟୁ ଭୟ ରହିଛି ବୁଝିବାକୁ ପଡ଼ିବ ସେ ଅଧୀର ବ୍ୟକ୍ତି ସେ ଧୀର ନୁହଁ ଯେଉଁମାନେ ଧୀର ବ୍ୟକ୍ତି ତାଙ୍କର ମୃତ୍ୟୁ ପାଇଁ ଭୟ ନାହିଁ କାରଣ ତାଙ୍କୁ ଜାଣିଛି ତାଙ୍କର ମୃତ୍ୟୁ ନାହିଁ ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଙ୍ଗରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ହୁଏ ଆମେ ଦେଖୁଛେ ଆମେ ଛୋଟ ପିଲା ଥିଲେ ଛୋଟ ପିଲାରୁ ଆସ୍ତେ ଆସ୍ତେ ଯୁବକ ଅବସ୍ଥା ପ୍ରାପ୍ତ ହେଲେ ତାପରେ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଲେ ଏଇଭଳି ଭାବରେ ଯେତେବେଳେ ଶରୀର ତ୍ୟାଗ କରିବା ଯେଉଁମାନେ ଧୀର ବ୍ୟକ୍ତି ସେତେବେଳେ ବିଚଳିତ ହୁଅନ୍ତି ନାହିଁ ଧୀର ବ୍ୟକ୍ତି ଯେଉଁମାନେ ଧୀର ସେମାନେ ସାରା ପୃଥିବୀକୁ କ'ଣ ପୃଥିବୀକୁ ଶିଷ୍ୟ ରୂପରେ ଗ୍ରହଣ କରିପାରିବେ ଧୀର ଧୀର ହେବା ଅଧୀର ଛଅଟି ବେଗ ରହିଛି ଛଅଟି ବେଗରେ ସମସ୍ତେ ଅଧୀର ରହୁଛନ୍ତି କ'ଣ କ'ଣ ସେ ବେଗ ଛୟ ବେଗ ଦମୀ ଆମେ କହୁଛେ ନା ଛୟ ବେଗ ଦମୀ ଛୟ ଦୋଷ ସୋଧି ଛୟ ଗୁଣ ଦେହ ଦାସେ ଛୟ ସତ ସାଙ୍ଗ ଦେହ ଏ ଆମାରେ ବସିଛି ସଙ୍ଗେ ରେ ଛୟ ବେଗ ରହିଛି କ'ଣ କ'ଣ ସେ ବେଗ ଗୋଟା ହେଉଛି ବେଗମ ଭାଚ ବେଗମ ମନସା କ୍ରୋଧ ବେଗମ ଜିହ୍ୱା ବେଗମ ଉଦର ଉପସ୍ଥ ବେଗମ ଏଇ ଯେ ବେଗ ରହିଛି ଛଅଟି ବେଗ ସମସ୍ତଙ୍କ ରହିଛି ଭାଚ ବେଗମ ଭାଚ ବେଗମ କହିଲେ କ'ଣ ସେଇଟା ନା କହିବାର ବେଗ କହିବାର ବେଗ ସମସ୍ତଙ୍କ ରହିଛି ଏମିତିକି ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କ ରହିଛି ସକାଳୁ ଉଠିଲେ ଚି ଚାହା କେଁ କାହା ସବୁ ଚାଲିଛି ଅମ୍ବା ଇତ୍ୟାଦି ଆମର ରଘୁନନ୍ଦ ଧାମରେ ବହୁତ ପଶୁପକ୍ଷୀ ସବୁ ରହିଛନ୍ତି ସବୁ ପଶୁପକ୍ଷୀମାନେ ସକାଳୁ ଉଠିଲେ ଚିହ୍ ଚାହା କରିକି ସବୁ ବୋଲିବେ ସବୁ ଏ ଭାଚ ବେଗମ ସମସ୍ତଙ୍କର ଏ ଜୁହାର ବେଗ ରହିଛି କିନ୍ତୁ ଆମର ବର୍ଣ୍ଣନା କରାଯାଇଛି ଯେତେବେଳେ ଜଡ଼ ଭରତ ଭରତ ମହାରାଜ ଯାହାଙ୍କ ନାମ ଅନୁସାରେ ଆମର ଦେଶ ଭାରତବର୍ଷ ହୋଇଥିଲା ଏ ଗୋଟେ ମୃଗପତି ଆସକ୍ତି ଆସିଯିବାରୁ ପରଜନ୍ମରେ ସେ ମୃଗ ଜନ୍ମ ପ୍ରାପ୍ତ ହେଲେ କିନ୍ତୁ ମୃଗ ଜନ୍ମ ଯେତେବେଳେ ପ୍ରାପ୍ତ ହୋଇଗଲେ କିନ୍ତୁ ତାଙ୍କର ପୂର୍ବଜନ୍ମ କଥା ମନେ ଥିଲା ପୂର୍ବଜନ୍ମରେ ସେ ମହାରାଜ ଚକ୍ରବର୍ତ୍ତୀ ଥିଲେ ଭରତ ଥିଲେ ଏସବୁ ଭଗବାନ ଭଜନ କରୁଥିଲେ ହରେ କୃଷ୍ଣ 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 ହରେ 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 ରାମ 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 ଭଜନ କରୁଥିଲେ କିନ୍ତୁ ଯେତେବେଳେ ମୃଗଜନ୍ମ ପ୍ରାପ୍ତ ହୋଇଗଲେ ଆଉ ସେ ଭଜନ କରିପାରିଲେ ନାହିଁ ଛଟପଟ ହେଲେ ଜାଣିଛନ୍ତି ସେ ମାନେ କ'ଣ ଏ ମନ୍ତ୍ର ଜାଣିଛନ୍ତି ବା ଏସବୁ ଅକ୍ଷର ସବୁ ଏସବୁ ଜାଣିଛନ୍ତି କିନ୍ତୁ ଉଚ୍ଚାରଣ କରିପାରିବେ ନାହିଁ କାରଣ ତାଙ୍କର ସେ ଶରୀର ନାହିଁ ପଶୁ ଶରୀର ପ୍ରାପ୍ତ ହୋଇଛନ୍ତି ଏମାନେ ଚାହିଁଲେ ମଧ୍ୟ ଉଚ୍ଚାରଣ କରିପାରୁନଥିଲେ ଭଗବାନଙ୍କ ନାମ କୀର୍ତ୍ତନ କରିପାରୁନଥିଲେ ତେଣୁ ବହୁତ ସେ ବିକଳ ହେଉଥିଲେ ମୃଗ ଜନ୍ମରେ ବହୁତ ବିକଳ ହେଉଥିଲେ ବିକଳ ହୋଇକରି ତେଣୁ ସେ ଯେଉଁ ରହିଛି ନଦୀ ରହିଛି, ଯେଉଁ ରହିଛି ଗଣ୍ଡୁକୀ ନଦୀ, ସେହି ନଦୀରେ ଭଗବାନ ପ୍ରାର୍ଥନା କରିକିରି ତାଙ୍କ ଭାଷାରେ ପଶୁ ଭାଷାରେ ପ୍ରାର୍ଥନା କରିକିରି ଶରୀର ତ୍ୟାଗ କରିଦେଲେ। ଏବଂ ତାପରେ ସେ ଗୋଟେ ବ୍ରାହ୍ମଣ କୂଳରେ ଜନ୍ମ ହେଲେ, ଆଙ୍ଗିରସ ବ୍ରାହ୍ମଣ କୂଳରେ ଜନ୍ମ ହେଲେ। ଏସବୁ କଥା ସବୁ ରହିଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ପଶୁ ଜନ୍ମରେ ମଧ୍ୟ ସେମାନେ ଯେଉଁ ରହିଛନ୍ତି ଭକ୍ତମାନେ ପଶୁ ଜନ୍ମରେ ଚାହିଁଲେ ବି ଭଜନ କରିପାରିବେ ନାହିଁ। ତେଣୁ ଆମକୁ ମନୁଷ୍ୟ ଜନ୍ମରେ ଆମକୁ ସେ ସୁଯୋଗ ଦିଆଯାଇଛି, ସୁଯୋଗ ପ୍ରଦାନ କରାଯାଇଛି। ତେଣୁ ଏହିଭଳି ଭାବରେ ଯେଉଁ ବାଚ ବେଗ ରହିଛି, ବାଚ ବେଗ ମନ ମନର ବେଗ ମଧ୍ୟ ସେହିଭଳି ଭାବରେ ରହିଛି। ମନର ବେଗ ଭାଚ ବେଗ ମନସା କ୍ରୋଧ ବେଗମ କ୍ରୋଧ ମଧ୍ୟ ରହିଛି, ଏବଂ ଉଦର ବେଗମ ଉଦରର ମଧ୍ୟ ବେଗ ରହିଛି। ହଁ, ନଅଟା ପାଞ୍ଚ ମିନିଟ୍ ହୋଇଗଲା ଆଉ ରହିପାରିବା ନାହିଁ ଆମେ। ନଅଟା ପାଞ୍ଚ ହୋଇଗଲା ମାନେ ଉଦର ବେଗ ଆସିଗଲା, ଏବଂ ଉପସ୍ଥ ବେଗ ଯୌନ ବେଗ। ତେଣୁ ଏଥିରେ ଯେଉଁ ଛଅଟି ବେଗ ରହିଛି ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, ଏବଂ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଏହି ଅଧୀର ଅବସ୍ଥାରୁ ଆମେ ଧୀର ଅବସ୍ଥାକୁ ଯିବା। ଏ ଯେଉଁ ବେଗ, ବେଗକୁ ଯିଏ ସହିପାରିବ ସିଏ ହେଉଛନ୍ତି ଧୀର, ବେଗକୁ କେହି ସହିପାରିବେ ନାହିଁ। ତେଣୁ ଆମେ ଯେତେବେଳେ ଏଇ ଏଇ ଧାରକୁ ଆସିଛେ, ଆମେ ଏଇ ଅଧୀର ଅବସ୍ଥାରୁ ଧୀର ଅବସ୍ଥା ଆସିବା ପାଇଁ ଉଦ୍ଦିଷ୍ଟ। ଆମର କର୍ତ୍ତବ୍ୟ ହେଉଛି ଏ ଅଧୀର ଅବସ୍ଥାରୁ ଧୀର ଅବସ୍ଥାକୁ ଯିବା। ତେଣୁ ବୃନ୍ଦାବନରେ ବା ଅନ୍ୟ ଯେଉଁ ସ୍ଥାନରେ, ବିଭିନ୍ନ ସ୍ଥାନରେ ଯେଉଁମାନେ ଅଧୀର ବ୍ୟକ୍ତି ମଧ୍ୟ ଥିଲେ ମଧ୍ୟ ଧୀରା ଧୀର ସମସ୍ତଙ୍କ ସେ ପ୍ରିୟ। ଏଇ ଷଡ଼ ଗୋସ୍ୱାମୀ ଧୀରା ଧୀର ଜନପ୍ରିୟ ପ୍ରିୟ କରୁ, ତାଙ୍କ ପ୍ରିୟ କାର୍ଯ୍ୟ କରୁଥିଲେ। ଏବଂ ନିର୍ମତ୍ସରୌ, ନିର୍ମତ୍ସରୌ ତାଙ୍କର କୌଣସି ମତ୍ସରତା ନଥିଲା, ପୂଜିତ ଭଗବାନ ପୂଜା ଏହିଭଳି ଭାବରେ କରୁଥିଲେ। ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ କହୁ, ତାଙ୍କୁ ସେ ଭଗବାନ ପୂଜା କରୁଛନ୍ତି, ଆମେ ତାଙ୍କର ପୂଜା କରୁଛୁ। ତେଣୁ ଏଇ ଯେଉଁ ରହିଛି ବରୁଣ ଏହିଭଳି ଭାବରେ ଭଗବାନଙ୍କୁ ସ୍ତୁତି କରୁଥିଲେ। କ'ଣ କହୁଥିଲେ, ନମସ୍ତୁଭ୍ୟଂ ହଁ ନ ତତ୍ର ସୁରତେ ମାୟା, ଭଗବାନ ପାଖରେ ମାୟା ନାହିଁ, ଭଗବାନ ପଛରେ ମାୟା ରହିଛି। କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। କୃଷ୍ଣ ହେଉଛନ୍ତି ସୂର୍ଯ୍ୟ ଭଳି ଆଲୋକ ରହିଛି, ମାୟା ହେଉଛି ଅନ୍ଧକାର। ଯେଉଁଠି କୃଷ୍ଣ ରହିଛନ୍ତି ସେଠି ଅନ୍ଧକାର ରହିପାରିବ ନାହିଁ, ନା ତାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର ସେଠି ନାହିଁ। ତେଣୁ ଏହିଭଳି ଭାବରେ ବରୁଣ ଦେବ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଏବଂ କ୍ଷମା ପ୍ରାର୍ଥନା କରିଲେ, ପ୍ରଭୁ ଆମର ଯେଉଁ ସେବକମାନେ ଅଛନ୍ତି ଏ ଅସୁର ସ୍ୱଭାବର ସେବକ ଜାଣିପାରିଲେ ନାହିଁ, ଆପଣଙ୍କ ପିତାଙ୍କୁ ଜାଣିପାରିଲେ ନାହିଁ, ଆମକୁ କ୍ଷମା କରନ୍ତୁ। ଏହିଭଳି ଭାବରେ କ୍ଷମା ପ୍ରାର୍ଥନା କରି ବରୁଣ ଦେବଙ୍କୁ ପିତାଙ୍କ ସହିତ ବହୁତ ସମ୍ମାନର ସହିତ ବିଦାୟ କଲେ, ବହୁତ ଉପହାର ପ୍ରଦାନ କଲେ। ବରୁଣ ଦେବ ହେଉଛନ୍ତି ରତ୍ନାକର ରତ୍ନ, ବହୁତ ରତ୍ନ ତାଙ୍କ ପାଖରେ ରହିଛି, ତେଣୁ ବହୁତ ସବୁ ରତ୍ନ ଦେଇକି ତାଙ୍କୁ ବିଦାୟ ତାଙ୍କୁ ଇଏ କଲେ, ତାଙ୍କୁ ଉପହାର ପୂଜା କରିକି ତାଙ୍କୁ ବିଦାୟ କଲେ, ବିଦାୟ ଦେଲେ। ଏସବୁ କଥା ରହିଛି। ତେଣୁ ଗଙ୍ଗା ଜଳରେ ବହୁତ ପ୍ରକାର ରହିଛି, ଭବନ ଭବନ ସବୁ ରହିଛି। ସେଇ ଯମୁନା ନଦୀରେ ଏ ବରୁଣଙ୍କ ଭବନ ରହିଛି, ଭଗବାନ ଯାଇକି ସେଠି ପହଞ୍ଚିଥିଲେ ସେଠିକି। ଏହିସବୁ ଦଶମ ସ୍କନ୍ଧ ଅଠେଇଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ସେହିଭଳି ଭାବରେ ଯମୁନା ଦେବୀ ବା କାଳିନ୍ଦୀଙ୍କ ପାଇଁ ମଧ୍ୟ ସୂର୍ଯ୍ୟଦେବ, କାଳିନ୍ଦୀଙ୍କ ପିତା ସୂର୍ଯ୍ୟଦେବ, ସୂର୍ଯ୍ୟଦେବ ସେ ଗୋଟେ ଭବନ ନିର୍ମାଣ କରିଛନ୍ତି। ଦେବତାମାନଙ୍କର ଭବନ କ'ଣ କହିବା ଆମେ, ଦେବତାମାନଙ୍କ ଭବନ ଯେଉଁ ରହିଛି ସୁଧର୍ମା ସଭା, ଦେବତାମାନଙ୍କର ଭବନ ସେଇଟା, ଏଭଳି ସୁଧର୍ମା ଭବନ ରହିଥିଲା ସୁଧର୍ମା ସଭା। ତେଣୁ ଦେବତାମାନଙ୍କର ଯେଉଁ ରହିଛି ଟେକ୍ନୋଲୋଜି ଆମେ ଚିନ୍ତା କରିପାରିବା ନାହିଁ, ଏତେ ଟେକ୍ନୋଲୋଜି ରହିଛି। ତେଣୁ ସୂର୍ଯ୍ୟଦେବ ଯେଉଁ ନିର୍ମାଣ କଲେ, ଏଇ ଭବନ ନିର୍ମାଣ କଲେ, ଏଇଟାକୁ ବିଶ୍ୱକର୍ମା କରିଥିବେ, ତାଙ୍କର ଶିଳ୍ପୀ ହେଉଛନ୍ତି ସିଏ। ବିବସ୍ୱାନ ଯେତେବେଳେ ଆଦେଶ ଦେବେ ବିଶ୍ୱକର୍ମାଙ୍କୁ, ଦେବତାମାନଙ୍କର ଶିଳ୍ପୀ ସିଏ, ତେଣୁ ବିଶ୍ୱକର୍ମାଙ୍କୁ ଯେତେବେଳେ ଆଦେଶ ଦେବେ ଗୋଟେ ଭୁବନ ଭବନ ନିର୍ମାଣ କର ଯମୁନା ଜଳରେ, ସେ ଯମୁନା ଜଳରେ ଏ ଭବନକୁ ନିର୍ମାଣ କରିଛନ୍ତି, ବିଶ୍ୱକର୍ମା କରିଛନ୍ତି ବୋଲି କେଉଁଠି ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଆମେ କହୁଛେ। କାହିଁକି ନା ସୂର୍ଯ୍ୟଦେବ କ'ଣ ନିଜେ ଇଟା ଫିଟା ଆଣିକି ସବୁ ତିଆରି କରିବେ ନା କ'ଣ? ସେ ଅର୍ଡ଼ର ଦେବେ, ସେ ଅର୍ଡ଼ର ଦେବେ। ବିଶ୍ୱକର୍ମା ତାଙ୍କ ରହିଛନ୍ତି ଶିଳ୍ପୀ, ତାଙ୍କର ମିସ୍ତ୍ରୀ ରହିଛନ୍ତି, ସିଏ ଶିଳ୍ପୀ ବିଶ୍ୱକର୍ମା, ସିଏ ବି ଜଣେ ଦେବତା ବିଶ୍ୱକର୍ମା। ବିଶ୍ୱକର୍ମାଙ୍କର କନ୍ୟାକୁ ବିବାହ କରିଛନ୍ତି ପରେ ଇଏ କିଏ, ଏ ଯେଉଁ ଭରତ ମହାରାଜ ବିବାହ କରିଥିଲେ, ବିବାହ କରିଥିଲେ ତାଙ୍କର ଯେଉଁ ହେଇଥିଲେ ପାଞ୍ଚଟି ପୁତ୍ର ହେଇଥିଲେ, ଏସବୁ କଥା ରହିଛି ବିଶ୍ୱକର୍ମା। ଏଭଳି ଭାବରେ ରାତାରାତି ସବୁ ତିଆରି କରିଦେବେ, ଏତେ ତାଙ୍କର ରହିଛି। ଆମର ଦ୍ୱାରକା ନଗର ନିର୍ମାଣ କଲେ ରାତାରାତି, ବର୍ଣ୍ଣନା କରାଯାଇଛି, ରାତାରାତି ନିର୍ମାଣ କଲେ। ଭଗବାନ ମଥୁରାରେ ରହୁଥିଲେ, ପାଖାପାଖି 18 ବର୍ଷ କାଳ ରହିଯାଇଥିଲେ। 18 ବର୍ଷ 18ତମ ବର୍ଷରେ ଗୋଟେ ଆସିଲେ, ଭଗବାନ ସବୁ ଜାଣନ୍ତି, ଗୋଟେ ଆସିବେ, ଗୋଟେ ଯବନ ଆସିବେ, କାଳ ଯବନ, ଯିଏକି 3 କୋଟି ସୈନ୍ୟ ଆଣିକରି ଆସିଥିଲେ ମଥୁରା ଉପରେ ଆକ୍ରମଣ କରିବା ପାଇଁ। କାଳ ଯବନ ଏଭଳି ଶକ୍ତିପ୍ରାପ୍ତ ହୋଇଥିଲେ, ତାଙ୍କ ସହିତ କେହି ଯୁଦ୍ଧ କରିପାରିବେ ନାହିଁ, ଯିଏ ଯୁଦ୍ଧ କରିବ ତାଙ୍କର ଅଧା ବଳ ପଳେଇବ କାଳ ଯବନ ପାଖକୁ, ଏଭଳି ଶକ୍ତି ଥିଲା କାଳ ଯବନର। ତେଣୁ ସେହି ସମୟରେ ମଧ୍ୟ ଏ ଜରାସନ୍ଧ 18 ଥର ବା 18ତମ ଆକ୍ରମଣ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲା, ଭଗବାନ ସବୁ ଜାଣିଲେ। ତେଣୁ ସକାଳ ରାତି ପାଇଲେ ଏସବୁ ହେବ, ତେଣୁ ଭଗବାନ କ'ଣ କଲେ, ବିଶ୍ୱକର୍ମାଙ୍କୁ ସ୍ମରଣ କଲେ। ବିଶ୍ୱକର୍ମାଙ୍କୁ ଯେତେବେଳେ ସ୍ମରଣ କଲେ, ବିଶ୍ୱକର୍ମା ପଚାରିଲେ, ପ୍ରଭୁ କ'ଣ ଆଜ୍ଞା? ନା ଗୋଟେ ନିର୍ମାଣ କର, ଦ୍ୱାରକା ନଗର ନିର୍ମାଣ କର, ଦ୍ୱାରକା ନଗର ଗୋଟେ ନିର୍ମାଣ କର। ଆମେ ଯଦି ଖାଲି ବ୍ଲୁ ପ୍ରିଣ୍ଟ ତିଆରି କରିବା ଗୋଟେ ନଗରର, ଗୋଟେ ହେବ ଆମର ମନ୍ଦିର ହେବ ପାଇଁ ବ୍ଲୁ ପ୍ରିଣ୍ଟ ହେଇପାରୁନାହିଁ ଏପର୍ଯ୍ୟନ୍ତ। ମନ୍ଦିର ପାଇଁ ବ୍ଲୁ ପ୍ରିଣ୍ଟ ଚାହୁଁଛେ ଆମେ, ଏପର୍ଯ୍ୟନ୍ତ ହେଇପାରୁନାହିଁ। ମନ୍ଦିର ନିର୍ମାଣ କଥା ତ ଛାଡ଼ନ୍ତୁ, ବ୍ଲୁ ପ୍ରିଣ୍ଟ ହେଇପାରୁନାହିଁ। ତେଣୁ ସେହିଭଳି ଭାବରେ ଦ୍ୱାରକା ନଗର ଯେଉଁ ନିର୍ମାଣ, ଖାଲି ମନ୍ଦିର ନୁହେଁ, ତା'ର ଅନେକ ମନ୍ଦିର ରହିଛି, ତା ଭିତରେ ଅନେକ ମନ୍ଦିର ରହିଛି। ଭଗବାନଙ୍କ ଯେଉଁ ଭବନ ସିଏ ଗୋଟେ ମନ୍ଦିର। ଏହିଭଳି ଭାବରେ ଏ କାଳିନ୍ଦୀ ମଧ୍ୟ ଯାଇକରି ସେଇ ମନ୍ଦିରରେ ରହିବେ। 16108 ରାଣୀଙ୍କ ପାଇଁ 16108 ମନ୍ଦିର ନିର୍ମାଣ ହେଇଛି, କେତେ ନିର୍ମାଣ ହେଇଛୁ ଚିନ୍ତା କରନ୍ତୁ। 12 ଯୋଜନର ଗୋଟେ ସହର ନିର୍ମାଣ କରିଦେଲେ, 12 ଯୋଜନର କେତେ ସମୟ ଲାଗିଲା, 12 ଘଣ୍ଟା ଲାଗିଲା ନାହିଁ, ରାତାରାତି ସବୁ ହେଇଗଲା। ଏଭଳି ବିଶ୍ୱକର୍ମାଙ୍କର ରହିଛି ଶକ୍ତି, ରହିଛି ବିଶ୍ୱକର୍ମା ଦେବତାମାନଙ୍କର ଶକ୍ତି ରହିଛି। ଆମର ଏଇ ଯେଉଁ ମହାନଦୀ ଗୋଟେ ରିପେୟାର କାମ ଚାଲିଲା ପାଇଁ 12 ମାସ ଲାଗିଗଲା, ନଦୀରେ ରିପେୟାର ହେବା ପାଇଁ 12 ମାସ ଲାଗିଗଲା, କିନ୍ତୁ ଏ 12 ଯୋଜନର ସହରକୁ ନିର୍ମାଣ କଲେ ବିଶ୍ୱକର୍ମା 12 ସେକେଣ୍ଡ ଲାଗିନଥିବ ତାଙ୍କୁ, 12 ଘଣ୍ଟା ଲାଗିନଥିବ, ରାତାରାତି ସବୁ ନିର୍ମାଣ ହେଇଗଲା। ଏମିତିକି ଖାଲି ନିର୍ମାଣ ହେଇଗଲା ତା ନୁହଁ, ଭଗବାନ ସବୁ ମଥୁରାବାସୀମାନଙ୍କୁ ସବୁ ପଠାଇଦେଲେ, ଟ୍ରାନ୍ସପୋର୍ଟେସନ୍ କରିଦେଲେ ସେଠିକି ଦ୍ୱାରକା ନଗରକୁ, ରାତାରାତି ରାତାରାତି ନେଇଗଲେ। ସକାଳୁ ସବୁ ମଥୁରାବାସୀମାନେ ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ, ଆରେ କେଉଁ ଜାଗା, ଏ କି ଜାଗା, ଏ ତ ମଥୁରା ନୁହଁ, ଏ କେଉଁ ଜାଗା ଆମେ ଆସିଲେ, ଏଇଭଳି ଭାବରେ ବିଚରଣ କରୁଛନ୍ତି, ଆଶ୍ଚର୍ଯ୍ୟ ଦେଇକି ସବୁ ବିଚରଣ କରୁଛନ୍ତି, କୁଆଡ଼େ ଏ କେଉଁ ଜାଗା ଏଇଟା, କେଉଁ ଆଉ କେହି ଜାଣିନାହାନ୍ତି। ସେଇଦିନ ନିର୍ମାଣ ହେଲା ସେଇଟା, ଲେଟେଷ୍ଟ ନ୍ୟୁଜ୍ ସେଇଟା, ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ତେଣୁ ତାପରେ ଯେତେବେଳେ ଆସି ପହଞ୍ଚିଥିବେ, ଦେଖିଥିବେ ଯେଉଁ ଗେଟ୍ ପାଖରେ ଲେଖା, ବିରାଟ ଗେଟ୍ ରହିଛି, ଚାରିପଟେ ଚାରିଟା ଗେଟ୍ ଥିବ, ଗେଟ୍ ଲେଖା ହେଇ ଦ୍ୱାରକା, ଏଇଥିରୁ ଜାଣିଲି ଦ୍ୱାରକା, ଦ୍ୱାରକା ନଗର ବୋଲି ଜାଣିଲି। ଏଇଟା ଦ୍ୱାରକା ନଗରରୁ କେମିତି ଆସିଲେ, ଆମେ ତ ଶୋଇଥିଲେ ମଥୁରାରେ ଶୋଇଥିଲେ, ଦ୍ୱାରକା ସକାଳୁ ଉଠିଲା ବେଳେ ଦ୍ୱାରକା। ଏଇଭଳି ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ ରହିଛି ସେଇ ଭଗବାନ। ତେଣୁ ଏଠି ସେ କହୁଛନ୍ତି, ସେ ସୂର୍ଯ୍ୟଦେବ ମଧ୍ୟ ସେଭଳି ଭାବରେ ବିଶ୍ୱକର୍ମାଙ୍କୁ କହିଦେବେ, ଆଦେଶ ଦେଇଥିବେ ଗୋଟେ ଭବନ ନିର୍ମାଣ କର ଯମୁନା ଜଳରେ। ତେଣୁ ସେ ନିର୍ମାଣ କଲେ ଯମୁନା ଜଳରେ, ସେଠି ସେ କହୁଛନ୍ତି, ନିର୍ମିତ ଭବନେ ପିତ୍ରା ଭଗବାନ ସୂର୍ଯ୍ୟଦେବ, ସେ ସୂର୍ଯ୍ୟ ନାରାୟଣ ବୋଲି କୁହାଯାଏ, ସୂର୍ଯ୍ୟଙ୍କ ସେଠି ନାରାୟଣଙ୍କ ଶକ୍ତି ରହିଛି ତାଙ୍କର, ସୂର୍ଯ୍ୟ ନାରାୟଣ ଦେବସ୍ୱାମୀଙ୍କୁ ସୂର୍ଯ୍ୟ ନାରାୟଣ ବୋଲି କୁହାଯାଏ, ଓ ନାରାୟଣଙ୍କ ଶକ୍ତି ରହିଛି, ନାରାୟଣ ଭଳି ଶକ୍ତି ରହିଛନ୍ତି, ବା ସେ ଯେଉଁ ସୂର୍ଯ୍ୟ ଯେଉଁ ଆଲୋକ ରହିଛି, ଇଏ ଭଗବାନ ନାରାୟଣ ସେଠି ରହୁଛୁ, ନାରାୟଣଙ୍କ ଅଧିଷ୍ଠ ନାରାୟଣଙ୍କର ପ୍ରଭା, ଯଶ୍ୟ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି, ଯାହାଙ୍କର ପ୍ରଭାରେ ଏଇ ଅନେକ ସୂର୍ଯ୍ୟ ରହିଛନ୍ତି, କୋଟି କୋଟି ସୂର୍ଯ୍ୟ ରହିଛନ୍ତି, ନାରାୟଣଙ୍କ ପ୍ରଭା, ସୂର୍ଯ୍ୟଙ୍କର ଯେଉଁ ଆଲୋକ, ଇଏ କାହାର ଆଲୋକ, ଦେବତା ମାନେ ମଝିରେ ମଝିରେ ଗର୍ବିତ ହୋଇକି ଭାବନ୍ତି ଆମର ଏତେ ଶକ୍ତି ରହିଛି, ଆମର ଏତେ ଶକ୍ତି ରହିଛି ଚିନ୍ତା କରନ୍ତି, ସେ ତାଙ୍କର ଶକ୍ତି ବୋଲି ଭାବନ୍ତି, କିନ୍ତୁ ସେ ଶକ୍ତି ହେଉଛି ଭଗବାନଙ୍କର। ତାଙ୍କର ଶକ୍ତି କାହାର କ'ଣ ଶକ୍ତି ରହିଛି? ଆମେ ଆମେ ଶୁଣୁଥିଲୁ ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଏତେ ବଡ଼ ଶକ୍ତି ଥିଲା, ଯାହାଙ୍କର ଶକ୍ତି ଦେଖି ଦେବତାମାନେ ଆଶ୍ଚର୍ଯ୍ୟ ହେଉଥିଲେ, କିନ୍ତୁ ଭଗବାନ ଯେତେବେଳେ ସେ ଶକ୍ତିକୁ ନେଇଗଲେ ସେତେବେଳେ ସାଧାରଣତଃ ବାଳକ କେତେ ଜଣ ଆସିକରି, ଅବଶ୍ୟ ସେ ଭଗବାନ ନିଜେ ଆସିଥିଲେ, ଯାହା ହେଉ ଏକ ଲାଠି ଦେଖେଇକି ନେଇଗଲେ, ତାଙ୍କର ସେ ଗାଣ୍ଡିବ ଶକ୍ତି କୁଆଡ଼େ ପଳେଇଗଲା। ତେଣୁ ଏଇଭଳି ଭାବରେ ଆମର ଯେଉଁ ଶକ୍ତି ରହିଛି ଏଇଟା ଭଗବାନ ପ୍ରଦାନ କରିଛନ୍ତି, ଏ ଶକ୍ତି ହେଉଛି ଭଗବାନଙ୍କର। ଯେଉଁମାନଙ୍କର ଗର୍ବ ହୋଇଯାଏ ସେମାନେ ଭାବନ୍ତି ମୋର ଏତେ ଶକ୍ତି ରହିଛି, ମୋର ଏତେ ଜ୍ଞାନ ରହିଛି, ମୋର ଏତେ ଆମ ସୌନ୍ଦର୍ଯ୍ୟ ରହିଛି, ଏସବୁ ରହିଛି, ଲୋକମାନେ ଭାବନ୍ତି ଏଇଭଳି ଭାବରେ, କିନ୍ତୁ ପ୍ରକୃତରେ ଏଇସବୁ ଭଗବାନ ହିଁ ଦେଇଛନ୍ତି। ସୂର୍ଯ୍ୟ ନାରାୟଣ କହିବାର ଉଦ୍ଦେଶ୍ୟ ହେଉଛି ବିଭୂଷଣ ଯେ ନାରାୟଣ ନୁହନ୍ତି, ବିଭୂଷଣ ଜଣେ ଜୀବ, ଦେବତାମାନେ ସବୁ ଜୀବ, ଜୀବ ଆମେ ଯେମିତି ଯଦି କରିବା ଯଜ୍ଞ କରିବା, ଯଜ୍ଞ ଫଳରେ ଆମେ ସେଠିକି ଉନ୍ନୀତ ହେବା, ଦେବଲୋକକୁ ଉନ୍ନୀତ ହେବା, ଆମେ ଆମେ ମଧ୍ୟ ଦେବତା ହେଇଛୁ, ଆମେ ଅତୀତରେ ଦେବତା ନଥିଲେ କହିହେବ ନାହିଁ। ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦେବତାମାନେ ସ୍ତୁତି କରୁଛନ୍ତି ଭଗବାନଙ୍କୁ, ଅହୋ ଅମିଷାମ କିମ କାଳି ଶୋଭନମ ପ୍ରସନ୍ନ ଏଷାମ ସିଦୁତୁ ସ୍ୱୟଂ ହରି ଜୟ ଜନ୍ମଲବ୍ଧ ନୃଷୁ ଭାରତ ଆଜିରେ ମୁକୁନ୍ଦ ଶିବ ପୈକାଂ ସୁହାହୀନ। ଏମାନେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଅହୋ ଅମିଷା କିମ କାଳି ଶୋଭନମ, ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ଏମାନେ କ'ଣ ପୁଣ୍ୟ କାର୍ଯ୍ୟ କରିଥିଲେ? ଆଉ ଅମିଷାମ କିମ କାଳି ଶୋଭନମ ପ୍ରସନ୍ନ ଏଷାମ ସୁଦୁତୁ, ବା ତାଙ୍କ ଉପରେ କୌଣସି କାରଣରୁ ହରି ତାଙ୍କ ଉପରେ ପ୍ରସନ୍ନ ହୋଇଯାଇଥିଲେ, ଯେଉଁଥିପାଇଁ କି ସେମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ଯଦି ଭଗବାନ କହିବେ ଭାରତବର୍ଷରେ ମନୁଷ୍ୟ ଜନ୍ମ ହେଲେ କ'ଣ ଭଲ ଲାଭ, ଆମେରିକାରେ ହେଲେ ଲାଭ ନା? ତେଣୁ ସେ କହୁଛନ୍ତି ମୁକୁନ୍ଦ ସେବ ପୈକଙ୍କ ସୁହାହୀନ, ଭାରତବର୍ଷରେ ଯେଉଁମାନେ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି ତାଙ୍କୁ ସୁଯୋଗ ମିଳୁଛି ଭଗବାନଙ୍କ ସେବା କରିବା ପାଇଁ, ଭଗବାନ ସେବା କରିବା ପାଇଁ ସୁଯୋଗ ମିଳୁଛି। ତେଣୁ ସେମାନେ ମଧ୍ୟ ପ୍ରାର୍ଥନା କରୁଛନ୍ତି ଆମର ସୃହା ହେଉଛି, ଆମେ ଆମେ ଯେତେବେଳେ ସ୍ୱର୍ଗ ଲୋକରୁ ପତନ ହୋଇଯିବ, ଆମର ପୁଣ୍ୟ ସରିଯିବ, ଆମେ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ପାଆନ୍ତୁ କି, ଆମେ ଧନ୍ୟ ହୋଇଯାଆନ୍ତୁ, ଏଇଭଳି ଭାବରେ ସେମାନେ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ। ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ପ୍ରାର୍ଥନା କରିଥିଲେ ଆଜି ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ, ଏବଂ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମଧ୍ୟ କେତେଜଣ ଭଗବାନଙ୍କର ଆରାଧନା କରୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଆରାଧନା କରୁଛନ୍ତି ସେମାନେ କେତେ ଭାଗ୍ୟବାନ, ଏମିତି ତ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ଭାଗ୍ୟବାନ, କିନ୍ତୁ ଆହୁରି ତାଠାରୁ ଅଧିକ ଭାଗ୍ୟବାନ ଯେଉଁମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଭଗବାନଙ୍କୁ ଭଜନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସୂର୍ଯ୍ୟ ଦେବତା ସେ ନାରାୟଣ ବୋଲି କୁହାଯାଉଛି, କାହିଁକି ନା ନାରାୟଣଙ୍କର ଶକ୍ତି ପ୍ରଭା, ସେ ନାରାୟଣ ଭଗବାନଙ୍କର ଶକ୍ତି। ତେଣୁ ନାରାୟଣକୁ ଆମେ ସୂର୍ଯ୍ୟଙ୍କର ସ୍ଥାନରେ ଅଧିଷ୍ଠାନ ବୋଲି ଦେଖିବା, ନାରାୟଣଙ୍କୁ ଚିନ୍ତା କରିବା। ତେଣୁ ଏଇଭଳି ଭାବରେ ରହିଛନ୍ତି ସୂର୍ଯ୍ୟ ଦେବତା, ନିର୍ମାଣ କରିଛନ୍ତି କହିଲେ ନିଜେ ଇଟା ପଥର ବାଲି ଆଣିକରି ତିଆରି କରିବେ ନାହିଁ, ସେ ଅର୍ଡ଼ର ଦେଇଥିଲେ ବିଶ୍ୱକର୍ମାଙ୍କୁ, ବିଶ୍ୱକର୍ମା ଗୋଟେ ନିର୍ମାଣ କର୍ମ ଝିଅ ପାଇଁ ଗୋଟେ ଭବନ ନିର୍ମାଣ କର, କହିଯାଇଥିବେ ବିଶ୍ୱକର୍ମା ପ୍ରଭୁ ଠିକ୍ ଅଛି ପ୍ରଭୁ କହିକିରି ନିର୍ମାଣ କରିଦେଲେ। ଦେବତାମାନଙ୍କ ବିଭିନ୍ନ କାଟେଗୋରି ରହିଛି, ସବୁ ଦେବତାମାନେ ସମାନ ନୁହନ୍ତି, ଆଦିତ୍ୟମାନେ ଏମାନେ ହେଉଛନ୍ତି ଶ୍ରେଷ୍ଠ, ତାଙ୍କ ଭିତରେ ବିଭୂଷଣ ହେଉଛନ୍ତି ଶ୍ରେଷ୍ଠ, ବିଭୂଷଣ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି କଶ୍ୟପଙ୍କର ବା ଅଦିତିଙ୍କର, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିଭୂଷଣ, ଏମାନେ ବହୁତ ଉନ୍ନତ ସ୍ତରରେ ବର୍ଣ୍ଣନା କରାଯାଇଛି। ଗୋଟେ ପ୍ରସଙ୍ଗ ଆସିଛି ଦେବଲୋକରେ ମଧ୍ୟ ଅଶ୍ୱିନୀ କୁମାର ରହିଛନ୍ତି, ଯାହାଙ୍କର ପୁତ୍ର ରୂପରେ ନକୁଳ ସହଦେବ ଆସିଥିଲେ, ଅଶ୍ୱିନୀ କୁମାର ଏମାନେ ହେଉଛନ୍ତି ଦେବଲୋକରେ, ଏମାନେ ହେଉଛନ୍ତି ବୈଦ୍ୟ। ଆମର ଏଠି ଜଣେ ଡାକ୍ତର ହେଲା ମାନେ ତାଙ୍କୁ କେତେ ଦିଆଯାଉଛି, ସମ୍ମାନ ଦିଆଯାଉଛି, କିନ୍ତୁ ଦେବଲୋକରେ ଡାକ୍ତର ହେଲେ ତାଙ୍କୁ ହେ ଦୂର ଦୂରରୁ ତାଙ୍କୁ ପାଖରେ ବସେଇବେନି, ସେମାନେ ଏଭଳି ଗୋଟେ ଘଟଣା ରହିଛି ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଜଣେ ଋଷି ଥିଲେ, ଆମର ଏଇ ଯେଉଁ ବୈବସ୍ୱତ ମାନଙ୍କର ପୁତ୍ର ସବୁ ରହିଛନ୍ତି, ତାଙ୍କର ଜଣେ ପୁତ୍ର ହେଉଛି ସର୍ଯ୍ୟାହତୁ, ସର୍ଯ୍ୟାହତି ସର୍ଯ୍ୟାହତି ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେ ଥରେ ଯାଇଥିଲେ, ତାଙ୍କର ଜଣେ କନ୍ୟା ଥିଲେ, ତାଙ୍କର କନ୍ୟାର ନାମ ହେଉଛି ସୁକନ୍ୟା, ସୁକନ୍ୟା ଯାଇଥିଲେ ଶିକାର କରିବା ପାଇଁ ପଶୁ ସୈନ୍ୟମାନଙ୍କ ସହିତ। ଏସବୁ ଭଗବାନ ଏ ରାଜା ତାଙ୍କର କନ୍ୟାଙ୍କୁ ବହୁତ ଆଦରଣୀୟ କନ୍ୟା ତାଙ୍କୁ ନେଇକି ଯାଇଥିଲେ ଯାଇଥିଲେ ସେ ଗୋଟେ ଚବନ ଋଷିଙ୍କର ଆଶ୍ରମରେ ଯାଇକି ଟିକେ ବିଶ୍ରାମ ନେଉଥିଲେ। ଚବନ ଋଷିଙ୍କର ଆଶ୍ରମରେ ଯେତେବେଳେ ବିଶ୍ରାମ ନେଉଥିଲେ, ଚବନ ଋଷି ଭଗବାନ ଧ୍ୟାନ କରିକରି ତାଙ୍କ ଶରୀରରେ ଉଇ ହୁଙ୍କା ହୋଇଯାଇଛି, ଉଇ ହୁଙ୍କା ହୋଇଯାଇଛି, କିନ୍ତୁ ତାଙ୍କର ଚକ୍ଷୁରେ ସେ ଚକ୍ଷୁ ଖୋଲା ରଖିଥିଲେ, ତେଣୁ ଚକ୍ଷୁଟା ଚିକ୍ଚିକ୍ କରୁଛି, ମଣି ଭିଡ଼ା ଚିକ୍ଚିକ୍ କରୁଛି। ଇଏ କନ୍ୟା ଜଣଙ୍କ ତାଙ୍କର ସବୁ ଆଗ୍ରହ, ଏଇ ନଳକାର ଇତ୍ୟାଦି ସବୁ ରହିଛି ଆଗ୍ରହ କରି, ସେ ଗୋଟେ କଣ୍ଟାରେ ଫୋଡ଼ିଦେଲେ ସେଇଟାକୁ, ସେ ମଣିଟାକୁ ନେବା ପାଇଁ ଭାବିକିରି ଫୋଡ଼ିଦେଲେ, ଯେ ରକ୍ତ ବାହାରିଲା, ରକ୍ତ ବାହାରିଲା। ଯେତେବେଳେ ସୁକନ୍ୟା କ'ଣ ହେଲା କ'ଣ ହେଲା ଭାବିକି ଚୁପଚାପ ରହିଗଲା, ଆଉ କିଛି କହିଲି ନାହିଁ, କିନ୍ତୁ ଗୋଟେ ଅପରାଧ ହେଇଗଲା। ତେଣୁ ଯେତେ ସବୁ ରାଜା ତାଙ୍କର ପ୍ରଜାମାନେ ସବୁ ଯାଇଥିଲେ ବା ସେନାମାନେ ସବୁ ଯାଇଥିଲେ, ସମସ୍ତଙ୍କର ସବୁ ଭିତରେ ସବୁ ରୋଧ ହୋଇଗଲା, ଆଉ କିଛି ନିଷ୍କାସନ ହେଲା ନାହିଁ, ପେଟ ବଢ଼ିବା ପାଇଁ ଲାଗିଲା। ଏଇଭଳି ଭାବରେ ରାଜା ଜାଣିପାରିଲେ, କହିଲେ କିଛି ଗୋଟେ ଅପରାଧ ହେଇଛି ଆଶ୍ରମରେ, ଅପରାଧ କଲେ ବହୁତ ଅସୁବିଧା ଆଶ୍ରମରେ, ଆଶ୍ରମରେ ଧର୍ମ କଲେ ଯେଉଁଭଳି ଭାବରେ ପୁଣ୍ୟ ମିଳିବ, ଅଧିକ ଗୁଣ ପୁଣ୍ୟ ମିଳିବ, ସେଇଭଳି ଭାବରେ ପାପ କାର୍ଯ୍ୟ କଲେ ସେଇଭଳି ଭାବରେ ବହୁ ଗୁଣରେ ପାପ ଫଳ ମିଳିବ। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଯେତେବେଳେ କହିଲେ, ସେ କନ୍ୟା ଜଣ କହିଲେ, ମୋର ଏଇଭଳି ଭାବରେ କରିଥିଲି, ରକ୍ତ ବାହାରୁ ସେଠୁ। ତେଣୁ ସେ ଗଲେ, ଜାଣିଲେ ଏ ଋଷି ସେଇଠି ରହିଛନ୍ତି, ତେଣୁ ସେ ତାଙ୍କୁ କ୍ଷମା ପ୍ରାର୍ଥନା କଲେ। କ୍ଷମା ପ୍ରାର୍ଥନା ଯେତେବେଳେ କଲେ, ଋଷି ପଚାରିଲେ, ତୁମର କନ୍ୟାଙ୍କର ବୟସ କେତେ? ଏଇ କଥାରୁ ଜାଣିପାରିଲେ ଋଷି, ରାଜା ଜାଣିପାରିଲେ ଯେ ଏ ଋଷି ଚାହୁଁଛନ୍ତି ବିବାହ କରିବା ପାଇଁ ମୋର କନ୍ୟାଙ୍କୁ, ତାଙ୍କର କନ୍ୟା ଯୁବତୀ କନ୍ୟା, କିନ୍ତୁ ଇଏ ଋଷି ହେଉଛନ୍ତି ବୃଦ୍ଧ, ତେଣୁ କିନ୍ତୁ ଆଉ କିଛି କହିପାରିଲେ ନାହିଁ। ତାଙ୍କ କନ୍ୟା ମଧ୍ୟ ରାଜି ହୋଇଗଲେ, କହିଲେ ନା ମୁଁ ଅପରାଧ କରିଛି, ତେଣୁ ମୁଁ ତାଙ୍କୁ ବିବାହ କରିବି। ବିବାହ କଲେ ଏ ବୃଦ୍ଧ ଏ ଯୁବତୀ, ଏଇଭଳି ଭାବରେ ବିବାହ କରିକି ପଳାଇ ଆସିଲା ପରେ, ତାପରେ ଗୋଟେ ଥର ଆସିଲେ ସେଇ ଅଶ୍ୱିନୀ କୁମାର ଆସିଲେ ତାଙ୍କ ପାଖକୁ, ନବମସ୍କନ୍ଧ ଭାଗବତ ବର୍ଣ୍ଣନା କରାଯାଇଛି। ଆସିଲେ ତାଙ୍କୁ ଦେବତାମାନଙ୍କ ପାଖରେ ବସିକରି, ଦେବତାମାନଙ୍କ ଭାଗ ସେ ପ୍ରାପ୍ତ ହୋଇପାରୁନଥିଲେ, ଯଜ୍ଞ ଭାଗ ସେ ପ୍ରାପ୍ତ ହୋଇପାରୁନଥିଲେ, ତେଣୁ ସେ ଆସିକରି ଚବନ ଋଷିଙ୍କୁ ଅନୁରୋଧ କଲେ, କହିଲେ ମୁଁ କେମିତି ଦେବ ଭାଗ ପ୍ରାପ୍ତ ହେବି, ମୋ ପାଇଁ ବ୍ୟବସ୍ଥା କରନ୍ତୁ। ଚବନ ଋଷିଙ୍କର ଏତେ ଶକ୍ତି ଥିଲା, ସେ ତାଙ୍କୁ ଦେଲେ, ଯଜ୍ଞ ଭାଗ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଦେଲେ। ତେଣୁ ତା ବଦଳରେ, ତା ପୁରସ୍କାର ସ୍ୱରୂପ ସେମାନେ କ'ଣ କଲେ, ଚବନ ଋଷିଙ୍କୁ ଯୁବକ କରିଦେଲେ, ଯୁବକରେ ପରିଣତ କରିଦେଲେ। ବର୍ଣ୍ଣନା କରାଯାଇଛି ନବମସ୍କନ୍ଧରେ, ଭଗବାନ ଗୋଟେ ନିର୍ମାଣ କଲେ, ଗୋଟେ ଆୟୁର୍ବେଦିକ ପଣ୍ଡ ନିର୍ମାଣ କଲେ, ଆୟୁର୍ବେଦିକ ପୁଷ୍କରିଣୀ ଭଳିଆ ଗୋଟେ ନିର୍ମାଣ କଲେ, କୁଣ୍ଡ ନିର୍ମାଣ କଲେ, ଏବଂ ସେ ଦୁଇ ଜଣ ଯାକ କ'ଣ ଅଶ୍ୱିନୀ କୁମାର ଆଙ୍କୁ ଧରିକିରି ତା ଭିତରେ ପ୍ରବେଶ କଲେ, ସେ କୁଣ୍ଡ ଭିତରେ ବୁଡ଼ିଦେଲେ। ଏଭଳି ଭାବରେ ସବୁ ରହିଛି, ଏଭଳି ଭାବରେ ସବୁ ବିଦ୍ୟା ରହିଛି ଆୟୁର୍ବେଦ। ଇଏ ଗୋଟେ ବେଦ, ବେଦର ଗୋଟେ ବେଦର ଗୋଟେ ଧାରା ବା ବେଦର ଗୋଟେ ବିଭାଗ ଆୟୁର୍ବେଦ, ଆୟୁର୍ବେଦ। ତେଣୁ ଏମାନେ ସବୁ ଆୟୁର୍ବେଦ ସବୁ ଜାଣନ୍ତି, ବେଦ ଏଭଳି ରହିଛି ବେଦ। ତେଣୁ ଏ ବୃଦ୍ଧ ବ୍ୟକ୍ତିକୁ ଯୁବକରେ ପରିଣତ କରିଦେଲେ, ଯୁବକରେ ପରିଣତ କରିଦେଲେ, ପରିଣତ କରିଦେଲେ ଏମିତିକି ତାଙ୍କର ପତ୍ନୀ ଚିହ୍ନିପାରିଲେ ନାହିଁ, କିଏ ମୋର ସ୍ୱାମୀ ଚିହ୍ନିପାରିଲେ ନାହିଁ। ତେଣୁ ସେ ଯେତେବେଳେ ପ୍ରାର୍ଥନା କଲେ, କହିଲେ ମୋର ଜାଣିପାରୁ ନାହିଁ, ଏଭଳି ଭାବରେ ରହିଥିଲେ ସିଏ। ତେଣୁ ସେ ଅଶ୍ୱିନୀ କୁମାର ସେ ଦେଲେ ତାଙ୍କୁ, ଇଏ ତୁମର ସ୍ୱାମୀ ବୋଲି କହିକି ତାଙ୍କୁ ଏଇସବୁ। ଗୋଟେ ଥର ରାଜା ଯେତେବେଳେ ଆସୁଛନ୍ତି ତାଙ୍କର କନ୍ୟା ପାଖକୁ ବୁଲିବା ପାଇଁ ଆସୁଛନ୍ତି, କିଭଳି ଭାବରେ କନ୍ୟା ବୃଦ୍ଧ ଜାମାତା ସହିତ କିଭଳି ଭାବରେ ବ୍ୟବହାର କରୁଛନ୍ତି, କ'ଣ କରୁଛନ୍ତି, ଚିନ୍ତା କରି ଆସିକି ଦେଖିଲେ ତାଙ୍କର କନ୍ୟା ଗୋଟେ ଯୁବକ ସହିତ ହସ ପରିହା ଥଟା ପରିହାସ କରୁଛନ୍ତି। ତେଣୁ ସେ ରାଜା ଭାବିଲେ, ମୋର କନ୍ୟା ଏ ବ୍ୟଭିଚାରିଣୀ ହୋଇଯାଇଛି। ତେଣୁ ସେ କନ୍ୟା ଯେତେବେଳେ ଆସିକି ତାଙ୍କୁ ପ୍ରଣାମ କରୁଛନ୍ତି, ସେ ତାଙ୍କୁ ଛୁଉନାହାନ୍ତି, ତାପରେ ସେ କନ୍ୟା ଆସି ଆସି କହିଲେ ପ୍ରକୃତରେ ଇଏ ହେଉଛନ୍ତି ଆପଣ ଜାମାତା। ଏଇଭଳିଆ ଘଟଣା ରହିଛି। ଦେବଲୋକରେ ବିଭିନ୍ନ ରହିଛି, ଗ୍ରେଡେସନ୍ ରହିଛି, ତାଙ୍କର ମଧ୍ୟ ଗ୍ରେଡେସନ୍ ରହିଛି। ସମସ୍ତଙ୍କର ଐଶ୍ୱର୍ଯ୍ୟ ସମାନ ନୁହେଁ। ଇନ୍ଦ୍ର ଦେବତାମାନଙ୍କର ରାଜା ହେଉଛନ୍ତି ଇନ୍ଦ୍ର, ତାଙ୍କର ସେଇଭଳି ଭାବରେ ଐଶ୍ୱର୍ଯ୍ୟ ରହିଛି। ସେଠି ମଧ୍ୟ ମତ୍ସରତା ରହିଛି, ଦେବତାମାନଙ୍କ ଭିତରେ ମତ୍ସରତା ରହିଛି, ତାର ଏତେ ଐଶ୍ୱର୍ଯ୍ୟ, ମୋର ଏତିକି ଐଶ୍ୱର୍ଯ୍ୟ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ତାଙ୍କର। ଦେବଲୋକରେ ମଧ୍ୟ ଏସବୁ ରହିଛି। ତେଣୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଇଏ ଅଦିତିଙ୍କର ଜ୍ୟେଷ୍ଠ ପୁତ୍ର ବିବସ୍ୱାନ, ତେଣୁ ଇଏ ଯେତେବେଳେ ଆଦେଶ ଦେଇଥିବେ ବିଶ୍ୱକର୍ମା ନିର୍ମାଣ କରିଥିବେ। ଏଇଟା ଆଚାର୍ଯ୍ୟମାନେ ଟିକେ କିଛି କହିନାହାନ୍ତି, ମୁଁ ଏଇଟାକୁ ମୋର ଯେତିକି ଭାବ ଭାଗବତ ପ୍ରବେଶ କରିକି ଯେତିକି ଜ୍ଞାନ ହୋଇଛି ସେଇ ଅନୁସାରେ ମୁଁ କହୁଛି। ତେଣୁ ଏଇଠି କୁହା ନିର୍ମିତ ଭବନେ ପିତ୍ରା, ପିତାଙ୍କ ପିତା ଏଇଭଳି ଭାବରେ ମୋ ପାଇଁ ଗୋଟେ ଭବନ ନିର୍ମାଣ କରିଛନ୍ତି, ମୁଁ ସେଇଠି ଯାବତ୍ ଅଚ୍ୟୁତ ଦର୍ଶନମ୍, ମୁଁ ସେଇଠି ବହୁ କାଳରୁ ରହିଛି, ସେଠି ରହିକି ତପସ୍ୟା କରୁଛି, ଯେତେଦିନ ପର୍ଯ୍ୟନ୍ତ ଅଚ୍ୟୁତଙ୍କୁ ଦର୍ଶନ ନ କରିବି ମୁଁ ଏଇଭଳି ଭାବରେ ତପସ୍ୟା କରିବି। ଯାବତ୍ ଅଚ୍ୟୁତ ଦର୍ଶନମ୍, ଅଚ୍ୟୁତ ଅଚ୍ୟୁତ ଭଗବାନଙ୍କର ନାମ ହେଇଛି ଅଚ୍ୟୁତ ବୋଲି କୁହାଯାଇଛି। କହିଲେ ମୁଁ ବିଷ୍ଣୁଙ୍କୁ ବିବାହ କରିବା ପାଇଁ ଚାହୁଁଛି, ଏବେ କହୁଛନ୍ତି ଅଚ୍ୟୁତ ଦର୍ଶନମ୍। ତେଣୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି କାହିଁକି ଅଚ୍ୟୁତ କହିଲେ, ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉ ଯେହେତୁ କାଳିନ୍ଦୀ ସୂର୍ଯ୍ୟଦେବଙ୍କର ଏକ ପ୍ରିୟ କନ୍ୟା ଥିଲେ, ତେଣୁ କିଏ ତାଙ୍କର ଶାନ୍ତି ଭଙ୍ଗ କରିବାକୁ ସାହସ କରିବ। ଏହି ଘଟଣାରୁ ଆମେ ମହାତ୍ମାମାନଙ୍କ ଦ୍ୱାରା ପୂର୍ବ ଯୁଗମାନଙ୍କରେ କାର୍ଯ୍ୟକାରୀ କରାଯାଉଥିବା ଆଧ୍ୟାତ୍ମିକ ପ୍ରଣାଳୀ ବା ଧାରାକୁ ପ୍ରଶଂସା କରିପାରୁ। ତେଣୁ ଏଠି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ଅନେନ ଗିରିବର କଳିନ୍ଦସ୍ୟାପି ବାକ୍ ପୁତ୍ରିତ୍ୱ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି। ତେଣୁ ଏ ସୂର୍ଯ୍ୟଦେବ କଳିନ୍ଦ ପର୍ବତ ରୂପରେ ଆସିଛନ୍ତି ଭଗବାନ ଲୀଳାରେ ସାମିଲ ହେବା ପାଇଁ, ତେଣୁ ତାଙ୍କର ପୁତ୍ରୀ ହିସାବରେ ପୁତ୍ରିତ୍ୱ ରହିଛନ୍ତି, ତାଙ୍କ ପୁତ୍ରୀ ରୂପରେ କାଳିନ୍ଦୀ। ନନୁ ଜଳାନ୍ତର୍ବାସ କଥଂ ଘଟେତ, ଅର୍ଜୁନ ଚିନ୍ତା କରୁଛି ଜଳରେ କେମିତି, ଜଳ ଭିତରେ ତୁମେ କେମିତି ରହୁଛ, ମାଛ ଭଳିଆ ରହୁଛ ନା କ'ଣ, ନା ନା ତତ୍ର ନିର୍ମିତ ଇତି, ତେଣୁ ଇଏ ଗୋଟେ ଭବନ ନିର୍ମାଣ କରାଯାଇଛି, କାଳିନ୍ଦୀଙ୍କ ପାଇଁ ଗୋଟେ ଭବନ ନିର୍ମାଣ ରହିଛି। ଅଚ୍ୟୁତସ୍ୟ ଅଚ୍ୟୁତ ବୋଲି କାହିଁ କହିଲେ, ନା ଭଗବାନଙ୍କର କେବେଲେ ଅଚ୍ୟୁତ ହୁଏ ନାହିଁ, ଭଗବାନ କେବେଲେ ତାଙ୍କ ଚ୍ୟୁତି ହୁଏ ନାହିଁ, ସେଥିପାଇଁ ଅଚ୍ୟୁତ। ଅର୍ଜୁନ ଯେତେବେଳେ ଭଗବାନଙ୍କୁ ନିର୍ଦ୍ଦେଶ ଦେଲେ ସେନୋର ଉଭୟର ମଧ୍ୟ ରଥମ ସ୍ଥାପ ଆମେ ଅଚ୍ୟୁତ, ଅଚ୍ୟୁତ ବୋଲି ତାଙ୍କୁ ସମ୍ବୋଧନ କରିଥିଲେ। ଏଠି କାଳିନ୍ଦୀ କହୁଛନ୍ତି ଅଚ୍ୟୁତ ବୋଲି କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ନା ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନଙ୍କର ଯେଉଁ ରହିଛି ପ୍ରତିଜ୍ଞା ଯେ ନମେ ଭକ୍ତ ପ୍ରଣଶ୍ୟତି, ଏଇଭଳି ଭାବରେ ଯେଉଁ ଭଗବାନ ଯେଉଁ କଥା କହିଛନ୍ତି ତା ଦେହରୁ କେବେ ହେଲେ ପତନ ହେବେ ନାହିଁ। ସ୍ୱ ପ୍ରତିଜ୍ଞା ତ ସ୍ତୁତି ରହିତସ୍ୟ ଭଗବତ, ସେ ହେଉଛନ୍ତି ଭଗବାନ। ଆମେ ଗୋଟେ କଥା କହିଥିବା କିନ୍ତୁ ଅସୁବିଧା ହେଇଗଲେ ଆମେ ସେଥିରୁ ଆମେ ଚ୍ୟୁତି ହେଇଯାଉଛୁ, ହେ ମୁଁ ସେଇଟା ଗ୍ରହଣ କରିବି ନାହିଁ। ଦଶରଥ ମହାରାଜ ଏଭଳି ଭାବରେ ପ୍ରତିଜ୍ଞା କରିଥିଲେ ତାଙ୍କର ପତ୍ନୀ କୈକେୟୀଙ୍କୁ 2 ବର ଦେବା ପାଇଁ, କିନ୍ତୁ ଭଗବାନ ରାମଚନ୍ଦ୍ର ଲୀଳାରେ ସେ ବର୍ଣ୍ଣନା କରାଯାଇଛି, ଯେହେତୁ କୈକେୟୀ ଅବସ୍ଥା ସେ ଚକ୍ରରେ ପଡ଼ିକି ସେହି ସମୟରେ କାଳ ଚକ୍ରରେ ପଡ଼ିକିରି ଏଭଳି ଭାବରେ ତାଙ୍କୁ ମାଗିବାକୁ ପଡ଼ିଲା 2 ବର, ଯେଉଁ ବରରେ କି ପ୍ରଥମ ବର ହେଉଛି 14 ରାମ ବନବାସୀ, ତାପସ ବେଶ ବିଶେଷ ଉଦାସୀ 14 ରାମ ବନବାସୀ, 14 ରାମ ବନବାସ ହେବେ। ପ୍ରଥମେ ପ୍ରଥମ ବର କହିଲେ ଯେ ମୋର ପୁତ୍ର ଭରତ ରାଜା ହେବ, ସେଇଟା ଶୁଣିକି ଦଶରଥ କହିଲେ ଠିକ୍ ଅଛି କିଛି ଅସୁବିଧା ନାହିଁ, ରାଜା ରାମ ହେଇଥାନ୍ତେ ରାଜା ହେଇଥାନ୍ତେ ଭରତ ହେବେ ଅସୁବିଧା ନାହିଁ। କିନ୍ତୁ ଦ୍ୱିତୀୟ ବର କ'ଣ, ନା ଦ୍ୱିତୀୟ ବର ହେଉଛି ତାପସ ବେଶ ବିଶେଷ ଉଦାସୀ 14 ରାମ ବନବାସ, ଏଇଟା ଶୁଣିଲେ ଦଶରଥ ହାର୍ଟ ଫେଲ୍ ହେଇଗଲା, ଦଶରଥ ମୂର୍ଚ୍ଛା ହେଇଗଲେ। ତେଣୁ କିନ୍ତୁ ରହିଛି ରଘୁକୁଳ ରୀତି ସଦା ଚଲି ଆଇ ପ୍ରାଣ ଯାଇ ପରେ ବଚନ ନ ଯାଇ, ଯେଉଁମାନେ ଯେତିକି ଉନ୍ନତ ସେମାନେ ତାଙ୍କ ବଚନରେ ସେଇଭଳି ଭାବେ ଦୃଢ଼, ଯେଉଁମାନେ ଯେତିକି ନୀଚ ସେମାନେ ସେଇ ଅନୁସାରେ ତାଙ୍କ ବଚନକୁ ପରିବର୍ତ୍ତନ କରିବେ, ଗୋଟାଏ କଥା କହିଥିବେ ସେଇଟାକୁ ମାନିବେ ନାହିଁ, ଗ୍ରହଣ କରିବେ ନାହିଁ। ଆମେ ଦେଖିବା ଏହିଭଳି ଭାବରେ ଅନେକ ଉଦାହରଣ ରହିଛି। ବଳି ମହାରାଜ, ବଳି ମହାରାଜ ବଚନ ଦେଲେ ତିନି ପାଦ ଭୂମି ଦେବେ, ଭୂମି ଦେବେ କେଉଁଭଳି ଭାବରେ ଦେବେ, ବାମନ ଦେବ ଉପରେ ଆସିକିରି ଭଗବାନ ଦେଖେଇଲେ ଛୋଟିଆ ଛୋଟିଆ ପାଦ, କହିଲେ ପଦାନି ତ୍ରିଣି ଦୈତେନ୍ଦ୍ର ସମିତାନି ପଦାଙ୍ଗମ, ଏଇ ପାଦକୁ ଦେଖେଇକିରି ଛୋଟିଆ ଛୋଟିଆ ପାଦ, ବିଶାଖାର ଯେଡ଼ି ଯେଡ଼ି ପାଦ ସେଠି ସେଠି ପାଦ ଥିଲା ତାଙ୍କର, ସେଠି ସେଠି ପାଦ ଦେଖେଇକି କହିଲେ ଏଇ ସମିତାନି ପଦାଙ୍ଗମ, ଏଇ ମୋର ଏଇ ପାଦରେ ତିନି ପାଦ ଭୂମି ଦରକାର। କିନ୍ତୁ ଭଗବାନ ଯେତେବେଳେ ବାମନ ରୂପରେ ଆସିକିରି ବିରାଟ ରୂପ ଧାରଣ କଲେ, ବଳି କହିଲେନି ନା ମୁଁ ଦେବି ନାହିଁ, ତମେ ଦେଖେଇଲେ ଛୋଟ ପାଦ ଆଉ ବରଡ଼ ବଡ଼ ବଡ଼ ପାଦ କେମିତି ମାପିବ, ଅବଜେକ୍ସନ୍ କଲେ ନାହିଁ। ଇଏ ହେଉଛି ଯେଉଁମାନେ ଯେତେ ଉନ୍ନତ ତାଙ୍କର ବଚନରେ ସେମାନେ ସେତେ ସ୍ଥିର, ସେମାନେ ବଚନ ପରିବର୍ତ୍ତନ କରିବେ ନାହିଁ। ଆଉ ଭଗବାନ କଥା କ'ଣ କହିବା, ତେଣୁ ତଥାପି ଭଗବାନ ତାଙ୍କର ଯେଉଁ ରହିଛି କଥା ରହିଛି, ଭଗବାନ ମଝିରେ ମଝିରେ ତାଙ୍କ କଥା କୁହନ୍ତୁ ଭାଙ୍ଗି ଦିଅନ୍ତି, କ'ଣ ପାଇଁ ଭାଙ୍ଗି ଦିଅନ୍ତି ନା ତାଙ୍କର ଭକ୍ତଙ୍କୁ ରକ୍ଷା କରିବା ପାଇଁ। ତେଣୁ ଅର୍ଜୁନ ଭଗବାନ ନିଜେ ଏଇଠି ପ୍ରତିଜ୍ଞା ନ କରିକିରି ଭଗବାନ କହିଲେ ଅର୍ଜୁନ ତମେ ପ୍ରତିଜ୍ଞା କର, ନ ମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ସେ ଅଚ୍ୟୁତ, ସେଥିପାଇଁ ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି, ଏବଂ ଅଚ୍ୟୁତ ଶବ୍ଦରେ ସନାତନ ଗୋସ୍ୱାମୀ ଏ ଶ୍ଳୋକଟି କହିଛନ୍ତି, ଭଗବାନ ନିଜେ ପ୍ରତିଜ୍ଞା ନ କରି ତାଙ୍କର ଭକ୍ତଙ୍କ ଦ୍ୱାରା ପ୍ରତିଜ୍ଞା କରାଇଛନ୍ତି, ଭଗବାନ ଯଦି ଦରକାର ପଡ଼େ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାଙ୍କୁ ଭଙ୍ଗ କରିପାରନ୍ତି ନାହିଁ, ତାଙ୍କର ଭକ୍ତ କେବେ ହେଲେ ବିନାଶ ନାହିଁ, ବିନାଶ ହେବ ନମେ ଭକ୍ତ ପ୍ରଣଶ୍ୟତି କୌନ୍ତେ ପ୍ରତିଜ୍ଞାନି ନମେ ଭକ୍ତ ପ୍ରଣଶ୍ୟତି। ଏ କୁନ୍ତି ପୁତ୍ର ତମେ ଦୃଢ଼ ଭାବରେ ଘୋଷଣା କର, ଆମର ଖାଲି ପ୍ରଭୁପାଦ ମହାରାଜ କହିଛନ୍ତି ଦୃଢ଼ ଭାବରେ ଘୋଷଣା କର ପ୍ରତିଜ୍ଞାନି, କିନ୍ତୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି କାହାଳି ଏସବୁ ଧରିକିରି ବିବାଦମାନ ସଭାରେ ଏଇଟା ଘୋଷଣା କର ଯେ ଭଗବାନଙ୍କର ଭକ୍ତଙ୍କର କେବେ ହେଲେ ପତନ ହୁଏ ନାହିଁ, କେବେ ହେଲେ ନଷ୍ଟ ହେବେ ନାହିଁ, ନମେ ଭକ୍ତ ମୋର ଭକ୍ତଙ୍କର କେବେ ହେଲେ ବିନାଶ ହେବ ନାହିଁ, ନମେ ଭକ୍ତ ପ୍ରଣଶ୍ୟତି, ଏଇଭଳି ଭାବରେ ପ୍ରତିଜ୍ଞା ସ୍ଥିତି ରହିତସ୍ୟ। ତେଣୁ ଏହିଭଳି ଭାବରେ ବର୍ତ୍ତମାନ ସମୟ ହୋଇଗଲା, ମୁଁ ଚିନ୍ତା କରୁଥିଲି ମୁଁ ଶୀଘ୍ର ସାରିଦେଇପାରିଲି, କିନ୍ତୁ ହେଇଗଲା ସମୟ, ଆଉ କ'ଣ କରିବା, ଯାହା ହଉ ଭଗବାନ କଥା। ତେଣୁ ଆମେ ଦୁଇ ମିନିଟ୍